षट्चाश्लोकन
गड़ितोदार
आसलीलावलोकन आसलीलावलोकन माध्वा गिरा
हृतधिया
माध्वा गिरा
हृतधिया
कथं तं विस्मरामहे कथं तं विस्मरामहे भक्त्यालयोदार आश्रलीलावलोकन माध्वगिरारुदधिया कथं तं विस्मरामहे गत्यालीलावलोकन आश्रलीलावलोकन माध्वगिरारुदधिया ହରେ କୃଷ୍ଣ ଆମର ନନ୍ଦଗ୍ରାମରେ ଏକାନ୍ତ ସ୍ଥାନରେ ଭୀମାନଙ୍କ ସହିତ ବୁଦ୍ଧ ମଙ୍ଗଳ ଯେଉଁ ଆଲୋଚନା ଚାଲିଛନ୍ତି ସେଇ ଆଲୋଚନାକୁ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ। ତେଣୁ ଏ ଶ୍ଳୋକରେ ଗୋପୀମାନେ କହୁଛନ୍ତି କୃଷ୍ଣଙ୍କର ଯେଉଁ ରହିଛି ଚାଲିବା ଗମନ ଭଙ୍ଗୀ ଗତ୍ୟା ଗମନ ଭଙ୍ଗୀ ଲଳିତ ବହୁତ ମଧୁର ଚାଲି ଭଗବାନଙ୍କର ଉଦାର ହାସ୍ୟ ତାଙ୍କର ଯେଉଁ ହାସ୍ୟ ରହିଛି ଉଦାର ହାସ୍ୟ ଲୀଳା ଅନେକ ଲୀଳା ସେ କରିଛନ୍ତି ବୃନ୍ଦାବନରେ ବୃନ୍ଦାବନ ଯେଉଁ ଲୀଳା ସବୁ ରହିଛି ଅବଲୋକନ ନେଇ ବା ଯେଉଁ ଅବଲୋକନ କରୁଥିଲେ ଦୃଷ୍ଟିପାତ କରୁଥିଲେ କାହା ଉପରେ ଦୃଷ୍ଟିପାତ କରୁଥିଲେ ହସ କୌତୁକ କରୁଥିଲେ ଲୀଳା କରୁଥିଲେ ଏସବୁକୁ ମାଧ୍ୱା ଗିରା ମାଧ୍ୱା ବହୁତ ମଧୁର ତାଙ୍କର ବାଣୀ ମଧୁର ବାଣୀ ମାଧ୍ୱା ଗିରା ହୃତଧିୟ ଆମର ବୁଦ୍ଧିକୁ ସେ ହରଣ କରିନେଇଛନ୍ତି ହୃତଧିୟ ବୁଦ୍ଧି ଯେଉଁ ରହିଛି ସମସ୍ତଙ୍କର ବୁଦ୍ଧି ରହିଛି ପଶୁପକ୍ଷୀଠୁ ଆରମ୍ଭ କରି ସମସ୍ତଙ୍କର ବୁଦ୍ଧି ରହିଛି କିନ୍ତୁ ଗୋପୀମାନେ କହୁଛନ୍ତି ଆମର ବୁଦ୍ଧିକୁ ସେ ହରଣ କରିନେଇଛନ୍ତି ହୃତଧିୟ କଥଂ ତଂ ବିସ୍ମରାମହେ କେମିତି ତାଙ୍କୁ ଆମେ ବିସ୍ମରଣ କରିବୁ ସେସବୁ ଯେଉଁ ଲୀଳା ସବୁ ରହିଛି କେବେରେ ଜଣେ ଭୁଲିପାରିବ ନାହିଁ। ଭାଗବତମ ଦଶମ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ସବୁଟି ଅଛନ୍ତି ରହିଛି ଯିଏ ଭଗବାନଙ୍କର କଥା ଟିକିଏ ଶୁଣୁଛି ସେ ଭୁଲିପାରୁନାହିଁ ଆଉ ଯିଏ ଭଗବାନଙ୍କ ସହିତ ବିଭିନ୍ନ କେତେ କ'ଣ ଲୀଳା ସବୁ ହେଇଛି କୃଷ୍ଣଙ୍କ ସହିତ ତାକୁ କେମିତି ଭୁଲିବେ ସିଏ ବି କୁହାଯାଉଛି ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ଶ୍ଳୋକଟରେ କୁହାଯାଉଛି ଯେ ସତ୍ସଙ୍ଗାନ୍ମୁକ୍ତ ଦୁଃସଙ୍ଗ ହାତୁ ନୋତ୍ସାହତେ ବୁଦ୍ଧଂ କୀର୍ତ୍ତିମାନ ଯଶୋଦସ୍ୟ ସକୃଦା କନ୍ୟା ରୋଚନମ୍। ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ ଏଗାରରେ ବର୍ଣ୍ଣନା କରାଯାଇଛି ଯେଉଁମାନେ କେବଳ ସତ୍ସଙ୍ଗ କରୁଛନ୍ତି ସେମାନେ ମୁକ୍ତ ହୋଇଯାଉଛନ୍ତି ଗୁଣର ପ୍ରଭାବରୁ ମୁକ୍ତ ହୋଇଯାଉଛନ୍ତି ଦୁଃସଙ୍ଗ ହାତୁ ଦୁଃସଙ୍ଗରେ ସେସବୁ ସବୁ ତାଙ୍କର ନଷ୍ଟ ହୋଇଯାଉଛି ସବୁ ଗୁଣ ସବୁ ନଷ୍ଟ ହୋଇଯାଉଛି ନା କୀର୍ତ୍ତିମାନ ଯଶୋଦସ୍ୟ ଯାହାଙ୍କର ଯଶ କୀର୍ତ୍ତି କୀର୍ତ୍ତି ଶୁଣିକିରି କୀର୍ତ୍ତିମାନ ଯଶୋଦ ସକୃଦା କନ୍ୟା ରୋଚନମ ସକୃଦିଆ ଗୋଟିଏ ଥର ଯେଉଁମାନେ ଶୁଣୁଛନ୍ତି ସକୃତ ଆକର୍ଣ୍ଣ ରୋଚନମ୍, କର୍ଣ୍ଣକୁ ସେ ଆନନ୍ଦ ପ୍ରଦାନ କରୁଛି, ସେ ଭୁଲିପାରିବ ନାହିଁ ସେ କର୍ଣ୍ଣ, ସେ ଭଗବାନ କଥା। ଆଉ ଏମାନେ ଯେଉଁ ପାଣ୍ଡବମାନେ ସେମାନେ କ'ଣ ହେଉଥିଲା ନା, ତାଙ୍କର ତସ୍ମିନ୍ ନ୍ୟସ୍ତ ଧିଅ, ଏଠି କୁହାଗଲା ହୃତ ଧିଅ, ନ୍ୟସ୍ତ ଧିଅ, ସେ ବୁଦ୍ଧିକୁ ତାଙ୍କ ପାଖରେ ନଷ୍ଟ କରିଦେଇଥିଲେ। ଇଏ ହେଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଲେ, ମୟି ଏବ ମନ ଆଧସ୍ତ ମୟି ବୁଦ୍ଧିଂ ନିବେଶ ନିବେଶିଷି ମୟି ଏବ ଉତ ଉର୍ଦ୍ଧଂ ନ ସଂଶୟ। ଏଇଟା ହେଉଛି ଭକ୍ତିର ସବୁଠାରୁ ଅତ୍ୟନ୍ତ ଉନ୍ନତ ସ୍ତର ହେଉଛି ଏଇଟା। ମୟି ଏବ ମନ ଆଧସ୍ତ, କେବଳ ଭଗବାନଙ୍କ ଠାରେ ଯେଉଁମାନେ ମନକୁ ଲଗେଇ ଦେଇଛନ୍ତି ଏବଂ ବୁଦ୍ଧିକୁ ମଧ୍ୟ ଲଗେଇ ଦେଇଛନ୍ତି, ମୟି ଏବ ମନ ଆବଶ୍ୟ ମୟି ବୁଦ୍ଧି ନିବେଶିଷି ମୟି ଏବ, ଆଉ ଆର ଉର୍ଦ୍ଧ୍ୱରେ ଆଉ କିଛି ନାହିଁ, ଅତ ଉର୍ଦ୍ଧ୍ୱଂ ନ ସଂଶୟ, ଏ ସ୍ତରକୁ ସମସ୍ତେ ଯାଇପାରିବେ ନାହିଁ। ଅର୍ଜୁନଙ୍କର ମନର ଭାବନା ଥିଲା ପ୍ରଭୁ ଏଇଟା ତ ସମସ୍ତେ କରିପାରିବେ ନାହିଁ, କିନ୍ତୁ ଭଗବାନ ବହୁତ ପ୍ରକାର ଅଲ୍ଟରନେଟିଭ୍ ଦେଇଛନ୍ତି, ଏଇଟା ନହେଲେ ସେଇଟା କର, ସେଇଟା ନହେଲେ ସେଇଟା କର, ସେଇଟା ନହେଲେ ସେଇଟା କର, ଏଇଭଳି ଭାବରେ ସର୍ବକର୍ମ ଫଳ ତ୍ୟାଗ ତଥା ଗୁରୁ ଯଥା ଭାନ ଶ୍ରେୟ ହି ଜ୍ଞାନ ଅଭ୍ୟାସାତ୍ ଜ୍ଞାନାତ୍ ଧ୍ୟାନ ବିଷୟ ଧ୍ୟାନାତ୍ କର୍ମ ଫଳ ତ୍ୟାଗ ତ୍ୟାଗାତ୍ ଶାନ୍ତି ଅନନ୍ତରମ୍, ଫଳ ତ୍ୟାଗ କରିବା ପାଇଁ କହିଥିଲେ। ତେଣୁ ଏଇ ଯେଉଁ ସ୍ଥିତି ମନକୁ ବୁଦ୍ଧିକୁ ଭଗବାନ ପାଖରେ ଲଗେଇଦେବା, ଏ ସ୍ଥିତି ସାଧାରଣ ସ୍ଥିତି ନୁହଁ। ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୋଗରେ ଭଗବାନ କହିଲେ ଏଇଟା ହେଉଛି ସବୁଠାରୁ ଉନ୍ନତ ସ୍ଥିତି, ଆର ଉପରେ ଆଉ କିଛି ନାହିଁ, ଅତ ଉର୍ଦ୍ଧ୍ୱଂ ନ ସଂଶୟ। ତେଣୁ ଇଏ ପାଣ୍ଡବମାନଙ୍କର କଥା କୁହାଯାଉଛି, ପାଣ୍ଡବମାନେ ତାଙ୍କର ଯେଉଁମାନେ ସାଧାରଣ ବ୍ୟକ୍ତିମାନଙ୍କ କଥା କୁହାଯାଉଛି, ଯେ ଥରେ ଶୁଣିଦେଲେ ଭଗବାନ କଥା, କୀର୍ତ୍ତିମାନ ଯଶ ଯଶ୍ୟ ସକୃଦା କର୍ଣ୍ଣ ରୋଚନମ୍, ଏ ଶ୍ଳୋକଟି ମୁଁ କେବେ ବ୍ୟବହାର କରିନଥିଲି, ଆଜି ମଧ୍ୟ ହେଲା, କେବେ ମୁଁ ଏ ଶ୍ଳୋକଟି କହିନଥିଲି ମୋର ପ୍ରବଚନରେ କ୍ଲାସ୍ରେ 1-10-11 ପୁରା ଏ ଶ୍ଳୋକରେ ପ୍ରଭୁପାଦ ମହାରାଜ ଏତେ ବଢ଼ିଆ କଥା କହିଛନ୍ତି। ମୋର ଜମା ଏ ଶ୍ଳୋକଟି ମନେ ରହିନାହିଁ, ଯାହା ହେଉ ଆଜି ଭଗବାନ କୃପାରୁ ଆସି ମନେ ପଡ଼ିଲେ, ମୁଁ ଏଇଟା ଚିନ୍ତା କରିନଥିଲି, ଏଇଟା କହିବି ବୋଲି ମଧ୍ୟ ଭଗବାନ ଦେଉଛନ୍ତି ମତ ସ୍ମୃତି ଜ୍ଞାନ ଉପହନମ ଚ। ତେଣୁ ଭଗବାନ ଏ ଶ୍ଳୋକର ଭାଷାରେ କହିଛନ୍ତି, ମ୍ୟାଟେରିଆଲ ସୋସାଇଟି ଫ୍ରେଣ୍ଡସିପ୍ ଆଣ୍ଡ ଲଭ୍ ଆର୍ ଡିଫରେଣ୍ଟ ଫେଜେସ୍ ଅଫ୍ ଲଷ୍ଟ। ମ୍ୟାଟେରିଆଲ ଯେଉଁ ରହିଛି ଭୌତିକ ଜଗତରେ ଯେଉଁ ବିଭିନ୍ନ ସମାଜ ସବୁ ରହିଛି, ଅମକ ସମାଜ, ସମକ ସମାଜ, ଆର୍ଯ୍ୟ ସମାଜ, ଅମକ ସମାଜ, ବନ୍ଧୁତା, ତାପରେ କ୍ଲବ ଇତ୍ୟାଦି, ଲାୟନ୍ସ କ୍ଲବ, ଲୋଟେରୀ କ୍ଲବ ଇତ୍ୟାଦି, ଯେଉଁ ଆଦାନ ପ୍ରଦାନ ଚାଲିଛି, ପୃଥିବୀର ଆଦାନ ପ୍ରଦାନ ଚାଲିଛି, ଇଏ କହୁଛି କ'ଣ ପ୍ରକୃତରେ, ଇଏ ହେଉଛି ଡିଫରେଣ୍ଟ ଫେଜେସ୍ ଅଫ୍ ଲଷ୍ଟ, ଏ କେବଳ କାମର ବିଭିନ୍ନ ପ୍ରକାର ସ୍ତର, ଏଠି ପ୍ରେମ ନାହିଁ, କାମର ବିଭିନ୍ନ ପ୍ରକାର ସ୍ତର, ଖାଲି କାମର ବିନିମୟ ହେଉଛି, ମୁଁ ଏଇଟା ପାଇବି ତୁମେ ସେଇଟା ଦେବି, ଏଇଟା ପାଇବ ମୋତେ ଏଇଟା ଦେବ, ଏଇଭଳି ଭାବରେ କଥା, ଡିଫରେଣ୍ଟ ଫେଜେସ୍ ଅଫ୍ ଲଷ୍ଟ। ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର କଥା କହିଛନ୍ତି, ବାଏ ଆସୋସିଏଟିଂ ୱିଥ୍ ପୁଅର ଡିଭୋଟିଜ୍, ଯଦି ଆମେ ଜଣେ ସାଧୁ ସଙ୍ଗ କରିବା, ସତ୍ସଙ୍ଗାନ୍ମୁକ୍ତ ଜଣେ ଯଦି ଶୁଦ୍ଧ ଭକ୍ତଙ୍କର ଯଦି ସଙ୍ଗ କରିବା, ଆଣ୍ଡ ବାଇ ହିୟରିଂ ଦେମ୍ ସବ୍ମିସିଭ୍ଲି, ଏବଂ ତାଙ୍କ କଥାକୁ ଯଦି ବହୁତ ଗଭୀରର ସହିତ, ଗଭୀରତାର ସହିତ ବା ବହୁତ ବିନୟତାର ସହିତ ଯଦି ଶ୍ରବଣ କରିବା, ତାହେଲେ କ'ଣ ହେବ ନା, ଆଟାଚମେଣ୍ଟ ଫର୍ ମ୍ୟାଟେରିଆଲ ଏନ୍ଜୟମେଣ୍ଟ ବିକମ୍ ସ୍ଲାକେଣ୍ଡ, ଯେଉଁ ଭୌତିକ ଉପଭୋଗ କରିବା ପାଇଁ ସାରା ପୃଥିବୀ ପାଗଳ ହୋଇକି ରହିଛି, ସାରା ପୃଥିବୀର ଲୋକମାନେ ପାଗଳ ଅବସ୍ଥାରେ ରହିଛନ୍ତି, ସେମାନେ ଭାଗବତ ସେ କଥା କୁହାଯାଇଛି, ନୂନଂ ପ୍ରମଥ କୁରୁତେ ବିକର୍ମ, ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ ସେ କଥା କହିଛନ୍ତି, ସମସ୍ତେ ପାଗଳ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ, ଇନ୍ଦ୍ର ତୃପ୍ତି କରିବା ପାଇଁ, ନୂନଂ ପ୍ରମଥ ନିଶ୍ଚିନ୍ତ ଭାବରେ, ଏଥିରେ କୌଣସି ସନ୍ଦେହ ନାହିଁ, ସମସ୍ତେ ପ୍ରମଥ, ଖାଲି ମତ ନୁହଁ, ମତ ହେଉଛି ପାଗଳ। ଆଜି ଆମେ ଶୁଣୁଥିଲୁ ସକାଳେ ବ୍ୟକ୍ତିର ସାମନ୍ତ ସିନ୍ଧୁରେ ସାତ୍ୱିକ ପ୍ରେମର ପ୍ରକାଶ ଯେଉଁ ରହିଛି, 33 ଲକ୍ଷଣ ରହିଛି, ଆଜି ଶୁଣୁଥିଲୁ ଗୋଟେ ହେଉଛି ମଦ, ମଦ ହେଉଛି ଗୋଟେ ଲକ୍ଷଣ। ତେଣୁ ଇଏ ଯେଉଁ ରହିଛି, ସମସ୍ତେ ମଦମତ ଅବସ୍ଥାରେ ରହିଛନ୍ତି, ମତ ପାଗଳ ଅବସ୍ଥାରେ ରହିଛନ୍ତି, ଏବଂ ପ୍ରମଥ ଆହୁରି ଯେଉଁମାନେ ଟିକେ ଉନ୍ନତ ସ୍ତର ସେମାନେ ବିଶେଷ ପ୍ରକୃଷ୍ଟ ରୂପେଣ ମତ ନୂନଂ ନିଶ୍ଚିନ୍ତ ଭାବରେ ନୂନଂ ପ୍ରମଥ କୁରୁତେ ବିକର୍ମ କାହିଁକି ସେମାନେ ବିକର୍ମ କରୁଛନ୍ତି ତୃତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନ ପଚାରିଲେ ନା ପ୍ରଭୁ କାହିଁକି ସେମାନେ ଏ କାର୍ଯ୍ୟ କରୁଛନ୍ତି ଅଥ କେନଂ ପ୍ରଯୁକ୍ତ ଏବଂ ପାପଂ ଚରତି ପୁରୁଷ ଅନିଚ୍ଛନ୍ନ ବି ବାର୍ଷ୍ଣେୟ ବଳାଦିକୁ ନିୟୋଜିତ ଏମାନେ ସବୁ ଯେମିତି ତାଙ୍କୁ ଯେମିତି ସତ୍ୟ ଯେମିତି କିଏ ଜବରଦସ୍ତି ସେଇ କାର୍ଯ୍ୟରେ ନିଯୁକ୍ତ କରିଛି ଯଦିଓ ସେ ଚାହୁଁନାହାନ୍ତି ସିଗାରେଟ୍ ଟାଣିବା ଏଇଟା ଟାଣିଲା ମାନେ କ୍ୟାନ୍ସର ହେବ ପଇସା ଖର୍ଚ୍ଚ ହେବ ସବୁ ହେବ କିନ୍ତୁ ତଥାପି ଅଣ୍ଡନ୍ କିଛି କରିପାରୁନାହାନ୍ତି ସେଇଭଳି ଭଗବାନ ମଧ୍ୟ ତା'ର ଉତ୍ତର ଦେଇଛନ୍ତି ଭାଗବତ ମାନେ ଋଷଭଦେବ ସେ କଥା କହୁଛନ୍ତି ନୂନାନ୍ ପ୍ରମତ୍ତା କୁରୁତେ ବିକ୍ରମ ଯଦି ଇନ୍ଦ୍ରିୟ ପ୍ରୀତ ଆପୃଣତି ଇନ୍ଦ୍ରିୟ ପ୍ରୀତିର ପାଇଁ ଯଦି ଲାଗିଗଲା ମାନେ ଆଉ କିଛି ବୁଝିବେ ନାହିଁ ସେମାନେ ଏଇଟା କରିବା କଥା ନୁହଁ ଏଇଟା କରିବା କଥା ନୁହଁ ଏଇଟା କିଛି ଶୁଣିବେ ନାହିଁ କୁରୁତେ ବିକ୍ରମ ଯଦି ଇନ୍ଦ୍ରିୟ ପ୍ରୀତ ନ ସାଧୁ ମନି ଆତ୍ମନୟ ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି ନୁହନ୍ତି ଆସନ୍ନ ବିକ୍ଳେଶ ଦାସ ଦେହ ଏ ଶରୀର ଯେଉଁ ପ୍ରାପ୍ତ ହୋଇଛନ୍ତି ଏଇଟା ଅସତ୍ ଶରୀର ପ୍ରାପ୍ତ ହୋଇଛନ୍ତି ଏଇଟା କେବଳ ଦୁଃଖ ପାଇବା ପାଇଁ କିନ୍ତୁ ସେମାନେ ବହୁତ ଚେଷ୍ଟା କରୁଛନ୍ତି ଏଇ ଶରୀରରେ ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଆନନ୍ଦ ପ୍ରାପ୍ତ ହେବେ ଇଏ ହେଉଛି ଅସତ୍ ବ୍ୟକ୍ତି ସେମାନେ ସାଧୁ ନୁହନ୍ତି ଅସାଧୁ ବ୍ୟକ୍ତି ସେମାନେ ତେଣୁ ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି ଆମେ ଯଦି ଗୋଟିଏ ଥର ଭଗବାନ କଥା ଶୁଣିଦେଲେ ତାଙ୍କର ସାଧୁ ମୁଖରୁ କ'ଣ ହେବ ନା ମ୍ୟାଟେରିଆଲ ଏନ୍ଜୟମେଣ୍ଟ ବିକମ୍ସ ସ୍ଲାକେଣ୍ଡ ଆମର ଯେଉଁ ପାଗଳ ଅବସ୍ଥାରେ ରହିଛେ ଏଇ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ଏମିତି କରିବା ସେମିତି କରିବା ସେମିତି କରିବା ଉପଭୋଗ କରିବା ଆମର ଓନ୍ଲି ଏମ୍ ଇଜ୍ ଟୁ ହାଉ ଟୁ ଏନ୍ଜୟ କେବଳ ଉପଭୋଗ କରିବା ତେଣୁ ଆଣ୍ଡ ଆଟାଚମେଣ୍ଟ ଫର୍ ହିୟରିଂ ଏବାଉଟ୍ ଦ ଟ୍ରାନ୍ସେଣ୍ଡାଣ୍ଟାଲ୍ ଆକ୍ଟିଭିଟିଜ୍ ଅଫ୍ ଦି ଲର୍ଡ ବିକମ୍ସ ପ୍ରମିନେଣ୍ଟ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତିଟା ଯେତେବେଳେ ଶିଥିଳ ହେବ ସେତେବେଳେ ଭଗବାନ ପ୍ରତି ଆସକ୍ତିଟା ବଢ଼ିବ ଭଗବାନ କଥା ଶୁଣିବା ପାଇଁ ଭଗବାନ ଲୀଳା ସବୁ ଶ୍ରବଣ କରିବା ପାଇଁ ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି ହେବ ଦେ ଆର୍ ପ୍ରମିନେଣ୍ଟ କ'ଣ ସେମାନେ ହେଉଛି ଗୋଆନ୍ ପ୍ରୋଗ୍ରେସିଭଲି ଏ ଯେଉଁ ୱାନ୍ସ ଦେ ଆର୍ ଏଇ ଯଦି ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଥରେ ଆସିଗଲା ୱାନ୍ସ ଦେ ଆର୍ ଦେ ୱିଲ୍ ଗୋଆନ୍ ପ୍ରୋଗ୍ରେସିଭଲି ୱିଦାଉଟ୍ ଷ୍ଟପେଜ୍ ସିଏ ଆଉ ବନ୍ଦ ହେବ ନାହିଁ ୱିଦାଉଟ୍ ଷ୍ଟପେଜ୍ ସେ ଆଉ ବଢ଼ିବଢ଼ିକା ଯିବ ବଢ଼ିବଢ଼ିକା ଯିବ ବଢ଼ିବଢ଼ିକା ଯିବ କିଭଳି ଭାବରେ ପ୍ରଭୁପାଦ ମହାଦେବ ଗୋଟେ ଉଦାହରଣ ଦେଇଛନ୍ତି ସତ ବହୁତ କ'ଣ ବହୁତ ବହୁତ ସୁନ୍ଦର ଉଦାହରଣଟେ ଦେଇଛନ୍ତି କ'ଣ ଲାଇକ୍ ଫାୟାର୍ ଇନ୍ ଗନ୍ ପାଉଡ଼ର ଗନ୍ ପାଉଡ଼ର ଯେଉଁ ରହିଛି ବନ୍ଧୁକରେ ନିଆଁଟା ରହିଯାଇଛି ଲାଗିଗଲା ମାନେ ସିଏ ଆଉ କ'ଣ ବନ୍ଦ ହେବ ସେ ଚାଲିଲା ତାକୁ ବନ୍ଦ କରିହେବ ନାହିଁ ସେଇଭଳି ଭାବରେ ପ୍ରଭୁପାଦ ମହାଦେବ ଗୋଟେ ଏଭଳି ଉଦାହରଣ ଦେଇଛନ୍ତି ମୁଁ ଏଇଟା କେବେ କହିନଥିଲି ଏଇଠି ଫାର୍ଷ୍ଟ ଟାଇମ୍ ଏଠି କୁହାଗଲା ବହୁତ କଥା କହିଲେଣି କିନ୍ତୁ ଏ ଶ୍ଳୋକଟି ମୁଁ କେବେ କହିନଥିଲି ଭଗବାନ ଆଜି ମନେ ପକାଇଦେଲେ ଏ ଶ୍ଳୋକଟି ନ୍ୟସ୍ତ ଧିଅ ଏଇଭଳି ଭାବରେ ସାଧାରଣ କଥା ସାଧାରଣ ବ୍ୟକ୍ତିମାନଙ୍କ କଥା କୁହାଯାଉଛି ଆଉ ପାଣ୍ଡବମାନଙ୍କ କଥା କ'ଣ କହିବା ଭଗବାନ ଯେତେବେଳେ ଫେରିଯାଉଛନ୍ତି ସେ ବି ସେଇ ସମୟରେ ଏ କଥାଟି କୁହାଯାଉଛି ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ଋଷିମାନଙ୍କୁ ସୌନକାଦି ଋଷିମାନେ ଚିନ୍ତା କରୁଥିବେ ପାଣ୍ଡବମାନେ କେମିତି ତାଙ୍କୁ ଛାଡ଼ିକି ରହିବେ କୃଷ୍ଣଙ୍କୁ ତାଙ୍କର ପ୍ରାଣ ସିଏ ତେଣୁ ସେହି ପ୍ରସଙ୍ଗରେ ସୁତ ଗୋସ୍ୱାମୀ ଏ ଶ୍ଳୋକଟି କହୁଛନ୍ତି କହୁଛନ୍ତି ଯେ ତସ୍ମିନ୍ ନ୍ୟସ୍ତ ଧିଅ ପାର୍ଥା ଏ ପାଣ୍ଡବମାନେ ତାଙ୍କର ବୁଦ୍ଧିକୁ ଭଗବାନ ପାଖରେ ନ୍ୟସ୍ତ କରିଦେଇଥିଲେ ଲଗେଇ ଦେଇଥିଲେ ସହରଣ ବିରହଂ କଥମ୍ ସେମାନେ କେମିତି ବିରହ ସହି କରିପାରିବେ ସହରଣ ବିରହଂ କଥମ୍ ଦର୍ଶନ ସ୍ପର୍ଶ ସଂଳାପ ଶୟନା ସନବୋଧ ନେଇ ଭଗବାନଙ୍କୁ ସବୁବେଳେ ଦର୍ଶନ କରୁ ସକାଳୁ ଉଠିଲେ ଆମେ ମନ୍ଦିର ଆସିକି ଦର୍ଶନ କରୁଛେ ସେ କିନ୍ତୁ ସକାଳୁ ଉଠିଲେ ତାଙ୍କ ପାଖରେ ସେ ରହିଛନ୍ତି ହାଜର ତାକୁ ଦର୍ଶନ କରୁଥିଲେ ନା ସ୍ପର୍ଶ କରୁଥିଲେ କେତେବେଳେ କ'ଣ ଦରକାର ପଡ଼ିଲା କ'ଣ ହେଲା ଧରି ସ୍ପର୍ଶ କରିଦେଉଥିଲେ ଦର୍ଶନ ସ୍ପର୍ଶ ସଂଳାପ ଆମେ ଯେମିତି କଥା ହରିଚରଣ ପ୍ରଭୁ ଏଇଟା ଟିକେ କରିବେ ଏଇଟା କରିବେ ଏଇଭଳି ଭାବରେ କଥା ହେଉଛେ ଭରୁଣ ପ୍ରଭୁ ଏଇଟା କରିବେ ଏଇସବୁ କଥା ହେଉଛେ ସେଇଭଳି ଭାବରେ କଥା ହେଉଥିଲେ କୃଷ୍ଣଙ୍କ ସହିତ ଏସବ କିଏ କେଉଁଭଳି ଭାବରେ ସମ୍ବୋଧନ କରୁଥିଲେ କେତେବେଳେ କେଉଁ ପରିସ୍ଥିତିରେ କିଏ କେଉଁ ସମ୍ବୋଧନ କରୁଥିଲେ କୃଷ୍ଣଙ୍କ ସହିତ ସଂଳାପ କରୁଥିଲେ ସଂଳାପ ଏବଂ ଶୟନ ଦରକାର ପଡ଼ିଲେ ପାଖାପାଖି ଶହେ ମଧ୍ୟ ଅର୍ଜୁନ ମଧ୍ୟ ସେ କଥା କହିଛନ୍ତି ଏକାଦଶ ଅଧ୍ୟାୟରେ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଶୟନ ଆସନ ମିଶିକିରି ବସୁଥିଲେ ଆସନ ଭୋଜନ ହେଇ ଭୋଜନ ମଧ୍ୟ ଗ୍ରହଣ କରୁଥିଲେ ଏକ ସମୟରେ ରହୁଥିଲେ ମିଶିକି ଭଗବାନଙ୍କୁ ଆମେ ଭୋଗ ଦେଇ ସାରିଲା ପରେ ଆମେ ପ୍ରସାଦ ପାଉଛେ କିନ୍ତୁ ସେଠି ତ ଭଗବାନ ତାଙ୍କର ଭକ୍ତ ତାଙ୍କର ତାଙ୍କ ସାଙ୍ଗ ତାଙ୍କ ମିତ୍ର ତାଙ୍କର ସଖା ଆଉ ସିଏ କ'ଣ ଅଲଗା ଭଗବାନଙ୍କୁ ଭୋଗ ଲଗେଇକିରି ତାଙ୍କ ମିଶିକିରି ଖାଉଥିଲେ ସଖା ହିସାବରେ ସଖା କୃଷ୍ଣ ଖାଇବେ ସିଏ ମଧ୍ୟ ଖାଇବେ ପାଣ୍ଡବମାନେ ଖାଇବେ ପ୍ରସାଦ ପାଇବେ ମାନେ ଖାଦ୍ୟ ଖାଇବେ ଯାହା ବି ହଉ ପ୍ରସାଦ ହଉ ଯାହା ବି ହଉ କିଏ ପୃଥା ନାଇଁ ପୃଥା ନୁହଁ ଆମର ଦ୍ରୌପଦୀ ପରଷି ଦେଉଥିବେ ସମସ୍ତଙ୍କୁ ସେମାନେ ସବୁ ଖାଦ୍ୟ ଗ୍ରହଣ କରୁଥିବେ ଏସବୁ କେତେ କ'ଣ ଲୀଳା ସବୁ ହେଇଛି ତେଣୁ ନ୍ୟସ୍ତ ଧିଅ ତାଙ୍କୁ ବୁଦ୍ଧି ଭଗବାନ ପାଖରେ ନଷ୍ଟ ହେଇଯାଇଥିଲା ତେଣୁ ଆଜି ଏସବୁ କହୁଛନ୍ତି ଯେଉଁ ଗୋପୀମାନେ କହୁଛନ୍ତି ତାଙ୍କର ଯେଉଁ ଗତି ତାଙ୍କର ଯେଉଁ ଚାଲି ଯେତେବେଳେ ଭଗବାନ ଚାଲି ଯାଉଛନ୍ତି ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା ବେଣୁ ଗୀତର ପ୍ରଥମ ଶ୍ଳୋକଟି ହେଉଛି ଏଇଟା ଭଗବାନ ଯେତେବେଳେ ଯାଉଛନ୍ତି ଗୋଚାରଣ କରିବା ପାଇଁ ସେହି ସମୟରେ ଏଇଟା ରାଧାରାଣୀ ଏବଂ ଗୋପୀମାନେ ଚିନ୍ତା କରୁଛନ୍ତି କୃଷ୍ଣ ଚାଲିଲେ ଏବେ ଚାଲିଲେ ବ୍ରଜରୁ ବାହାରିଲେ ବର୍ତ୍ତମାନ ବୃନ୍ଦାବନକୁ ଯିବେ ଗାଭୀମାନଙ୍କୁ ନେଇକି ଯାଉଛନ୍ତି ତାଙ୍କ ସେ ଚିନ୍ତା କରୁଛନ୍ତି କ'ଣ ଚିନ୍ତା କରୁଛନ୍ତି ରାଧାରାଣୀଙ୍କ ମୁଖରୁ କଥା ସ୍ଫୁରୁ ନାହିଁ ତେଣୁ ସୁଖଦେବ ଗୋସ୍ୱାମୀ ରାଧାରାଣୀଙ୍କର ମନର ଭାବକୁ ରଚନା କଲେ ଲେଖିଲେ ବରହା ପିଡଂ ନଟବର ବପୁ କନ୍ୟୋହ କନିକାରମ ବିଭ୍ରତ ବାସ କନକ ପିସ ବୈଜନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରଧର ସୁଧୟା ପୂରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟ ସୁପଦରମଣ ପ୍ରାବିଶଦ୍ ଗୀତ କୀର୍ତ୍ତି ଏଇଠି ରହିକି ଚିନ୍ତା କରୁଛନ୍ତି ବୃନ୍ଦାବନ କେମିତି ପ୍ରବେଶ କରୁଛନ୍ତି ଏତେ ସୁନ୍ଦର ରୂପ ବରହା ପିଡ଼ ଏ ଭଗବାନଙ୍କ ସୌନ୍ଦର୍ଯ୍ୟ ଭଗବାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି ମୋର ଏଇଟା ଗୋଟେ ଡାଉଟ୍ ଥିଲା କ'ଣ ନା ଶୁକଦେବ ଗୋସ୍ୱାମୀ ଯେତେବେଳେ ବହୁତ ବର୍ଷ କାଳ ମାଆଙ୍କ ଗର୍ଭରେ ରହିଗଲେ 12 ବର୍ଷ କାଳ କେତେ ଏମିତି ରହିଲେ ତେଣୁ ଯାହା ହଉ ବହୁତ କଷ୍ଟରେ ସେ ଭଗବାନ ଆସି ତାଙ୍କୁ କହିଲେ ଆଶ୍ୱାସନ ଦେଲେ ଯେ ତୁମେ ଆସ ତୁମେ ମାୟାର ଅଧୀନରେ ରହିବ ନାହିଁ ଏଇଭଳି ଭାବରେ କହିବାରୁ ସୁଖଦେବ ଗୋସ୍ୱାମୀ ଜନ୍ମ ନେଲେ ତ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜ୍ୟା କରିବା ପାଇଁ ଚାଲିଲେ ସନ୍ୟାସ ନେଇଗଲେ ସାଙ୍ଗେ ସାଙ୍ଗେ ବ୍ରହ୍ମଚିନ୍ତନ କରୁଥିଲା ବେଳେ ସେହି ସମୟରେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ କେତୋଟି ଶ୍ଳୋକ ଶୁଣେଇକିରି ଶିଖେଇକିରି ତାଙ୍କୁ ପଠେଇଥିଲେ ସେମାନେ ସବୁ କାଠ ଆଣୁଥିଲେ କିନ୍ତୁ ସେ ଶ୍ଳୋକ ସବୁ ଆବୃତ୍ତି କରୁଥିଲେ ଏହି ଶ୍ଳୋକ ଏମିତି କେତୋଟି ଗୋଟିଏ ଦୁଇଟି ଶ୍ଳୋକ ଯେତେବେଳେ ଶୁଣିଲେ ସେତେବେଳେ ସୁଖଦେବ ଗୋସ୍ୱାମୀ ତାଙ୍କର ଧ୍ୟାନକୁ ବନ୍ଦ କରିକି ଆସିଲେ ତାଙ୍କ ପିତାଙ୍କ ପାଖରେ ଆସିକରି ଭାଗବତ ଶ୍ରବଣ କଲେ ତାଧିରୁ ଇଏ ଗୋଟିଏ ଶ୍ଳୋକ ଥିଲା ତେଣୁ ମୁଁ ଚିନ୍ତା କରୁଥିଲି ଇଏ ତ ଶ୍ଳୋକ ଶୁଣିକିରି ଆସିଲେ ପୁଣି ଏ ଶ୍ଳୋକଟାକୁ କେମିତି ସେ ମନେ ମନେ ସିଏ କହିଲେ ରଚନା କଲେ ଏଇଟା ଗୋଟେ ରହିଛି ଗୋଟେ ସନ୍ଦେହ ଯାହା ବି ହଉ ଏ ସନ୍ଦେହଟା କ'ଣ କି ଆକ୍ଚୁଆଲି ବ୍ୟାସଦେବ ଯଦିଓ ସବୁ ରଚନା କରିଛନ୍ତି କିନ୍ତୁ ଏଇଟା ସେ ଯେଉଁ ଭବିଷ୍ୟତ କାଳରେ ଭବିଷ୍ୟତରେ ସୁଖଦେବ ଆସିକରି ଗଙ୍ଗା ନଦୀ ତଟରେ ପରୀକ୍ଷିତ ମହାରାଜ ପାଖରେ ଏଇଟା ବର୍ଣ୍ଣନା କରିବେ ସେଠି ଶୁକ ଉବାଚ ଲେଖା ହେଇଯାଇଛି ସୁତ ଉବାଚ ଲେଖା ହେଇଛି ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ଯେଉଁ ସୁତ ଗୋସ୍ୱାମୀ କହିଲେ ପ୍ରଥମ ସ୍କନ୍ଧର ସବୁ ଶ୍ଳୋକ ସବୁ ରହିଛି ସେ ସବୁ ସୁତ ଗୋସ୍ୱାମୀ କହିଛନ୍ତି ସୁଖଦେବ ଗୋସ୍ୱାମୀ କହିନାହାନ୍ତି ତାହେଲେ ସୁଖଦେବ ଗୋସ୍ୱାମୀ ସେ ଶ୍ଳୋକ କହିନାହାନ୍ତି ନା ନାହିଁ କହିଛନ୍ତି ନା ନାହିଁ 18,000 ଶ୍ଳୋକ ପ୍ରଥମ ଜନ୍ମାଦି ଅଶ ଯଥାରୁ ଆରମ୍ଭ କରିକିରି ନାମ ସଂକୀର୍ତ୍ତନ ଦସ୍ୟ ଏ 18,000 ଶ୍ଳୋକ ସୁଖଦେବ ଗୋସ୍ୱାମୀ କହିଛନ୍ତି ସୁତ ଗୋସ୍ୱାମୀ ମଧ୍ୟ କହିଛନ୍ତି କେଉଁଟା କିଏ କେତେବେଳେ କେଉଁ କୁହାହେଇଛି ବ୍ୟାସରେ ସବୁ ରଚନା କରିଛନ୍ତି ସେଇଭଳି ଭାବରେ କେଉଁଠି କୁହା କ'ଣ କୁହାଯିବ ଭବିଷ୍ୟତ କାଳ ସବୁକିଛି ଜାଣିଛନ୍ତି ସିଏ ଗୋଟେ ଶ୍ଳୋକ ଅଛନ୍ତି ସେଥିରେ ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ଶ୍ଳୋକ ନୁହଁ ଟୀକାରେ କୁହାଯାଇଛି ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ଜନ୍ମାଦି ଅଶ ଯଥାରୁ ଆରମ୍ଭ କରିକି ନାମ ସଂକୀର୍ତ୍ତନ ଯଶ୍ୟ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରୁ ଆରମ୍ଭ କରି 12 ସ୍କନ୍ଧ 13 ଅଧ୍ୟାୟ 23 ଶ୍ଳୋକ ପର୍ଯ୍ୟନ୍ତ 18,000 ଶ୍ଳୋକ ସୁଖଦେବ ଗୋସ୍ୱାମୀ କହିଛନ୍ତି କିନ୍ତୁ ଆମେ ଭାବୁଛୁ କ'ଣ ନା ସୁଖଦେବ ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧଟା କହିଲେ ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧରୁ ଆରମ୍ଭ ହେଲା କଥା କିନ୍ତୁ ନା ସେ ପ୍ରଥମ ସ୍କନ୍ଧରୁ ହିଁ କହିଛନ୍ତି ଯାହା ବି ହଉ ତେଣୁ ଏଠି ଯେଉଁ କୁହାଗଲା କେତେ ଭଗବାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, କେତେ ରହିଛି ବରାହପିଡ଼ ଭଗବାନଙ୍କର ସବୁ ନୃତ୍ୟ ଲୀଳା ସବୁ ବର୍ଣ୍ଣନା କରାଯାଉଥିଲା, ଆମେ ସବୁ ଶୁଣୁଥିଲେ କିଭଳି ଭାବରେ ମୟୂର ଭଗବାନଙ୍କୁ ପୁରସ୍କାର ଦେଉଛନ୍ତି, ନୃତ୍ୟ ଦେଖିକି ଖୁସି ହେଇଗଲେ ମୟୂର, ତାଙ୍କ ପିଛକୁ ଦେଇଛନ୍ତି ମୟୂର ତାଙ୍କ ପିଛକୁ ଦେଇଛନ୍ତି, ଭଗବାନ ନେଇଛି ପିଛକୁ ଲଗେଇଛନ୍ତି, ଆମେ ଶୁଣୁଥିଲେ ଶ୍ରବଣ କରୁଥିଲେ, ମୟୂର ପିଛ ଧାରଣ କରିଛନ୍ତି ବରାହପିଡ଼ ନଟବର ବାପୁ, ଏ ଭଗବାନଙ୍କ ଗତି ହେଉଛି ଏଇଭଳି ଭାବ ନଟବର, ଛୋଟ ପିଲାଟେ ଯେତେବେଳେ ଚାଲୁଛି ସେ ଡେଇଁ ନେଇକା ଯାଉଛି, ସେ କ'ଣ ଚାଲିକି ଯାଉଛି ସେ ଡେଇଁ ନେଇକା ଯାଉଛି, କାରଣ ତା'ର ଆମର ପ୍ରକୃତରେ ସ୍ୱଭାବ ହେଉଛି ସେଇଟା, ସବୁ ଚାଗମ କ'ଣ ନାଟ୍ୟଙ୍ଗ ଗମନ ଅପି ଚିତ୍ ଜଗତରେ ଆଉ ଗମନ ନାହିଁ ଚାଲି ନାହିଁ, ସବୁ ନାଟ୍ୟ, କିନ୍ତୁ ନାଟ୍ୟ ନୃତ୍ୟ କରି କରିକା ଯାଆନ୍ତି, ନୃତ୍ୟ କରନ୍ତି ସବୁବେଳେ, ଏଇଭଳି ଭାବେ ରହିଛି ନାଟ୍ୟଙ୍ଗ ଗମନ ଅପି, ତେଣୁ ଭଗବାନ ଯେତେବେଳେ ଯାଉଛନ୍ତି ନଟବର ବାପୁ ଏମିତି ନୃତ୍ୟ କରିବା ପାଇଁ ଉଦ୍ୟତ ହେଇକି ରହିଛି, ନଟବର ବାପୁ ନୃତ୍ୟ କରି କରିକା ଯାଉଛନ୍ତି, କଥା ଗାନ ନାଟ୍ୟ ଗମନ ଅପି ବଂଶୀ ପ୍ରିୟ ସଖୀ, ବଂଶୀ ହେଉଛି ତାଙ୍କ ସଖୀ ତାଙ୍କର, ତେଣୁ କ'ଣ ବରାହପିଡ଼ ନଟବର ବାପୁ କନ୍ହୟେ କନିକାରମ, କନିକାରମ ଏକ ବଚନରେ କୁହାଯାଉଛି, ଗୋଟିଏ ଫୁଲ ଧରିଛନ୍ତି, ଫୁଲ ଆଉ ମିଳିଲାନି ବୋଧେ, ମାତାଜୀ ମାନେ ଝଗଡ଼ା କରିକି ନା ତୁମକୁ ଦେଉ, ଗୋଟିଏ ଫୁଲ ଦେଲେ କୃଷ୍ଣଙ୍କୁ, ତେଣୁ କୃଷ୍ଣ କେତେବେଳେ ଏ କାନରେ କେତେବେଳେ ସେ କାନରେ, ଆମର ସିଦ୍ଧସ୍ୱାମୀ କହୁଛନ୍ତି ମଦମତ୍ତତା ଭଗବାନଙ୍କର ମଦମତ୍ତତା, ଏଇଭଳିଆ ଗୋଟିଏ ଫୁଲ ବୋଲି ବର୍ଣ୍ଣନା କରାଯାଇଛି, କନିକାରମ କନ୍ହୟ କନିକାରମ ବିଭ୍ରତ ବାସ, ଭଗବାନ କିଭଳି ବସ୍ତ୍ର ଧାରଣ କରିଛନ୍ତି, କନମ ପପିସ ପିହିତ ବସ୍ତ୍ର ଧାରଣ କରିଛନ୍ତି ଭଗବାନ, ପିହିତ ବସନ ବନମାଳି ପିହିତ ବସନ ଧାରଣ କରିଛନ୍ତି, କନକ ବୈଜୟନ୍ତୀଙ୍କ ମାଳା ମାଳା ଯେଉଁ ରହିଛନ୍ତି ପାଞ୍ଚ ରଙ୍ଗର ପୁଷ୍ପ ବୈଜୟନ୍ତୀଙ୍କ ମାଳା, ଏବଂ ରନ୍ଧ୍ରାନ ବେଣୁ ଅଧର ସୁଧୟା ବେଣୁନାଦ କରି କରିକା ଯାଉଛନ୍ତି, ଅଧାର ସୁଧା ଯେମିତି ତା ଦେହରେ ପ୍ରବେଶ ଅଧର ସୁଧାରେ ଭର୍ତ୍ତି ହେଇଯାଉଛି ସେ ବେଣୁ, ଏଇଭଳି ଭାବରେ ଭଗବାନ, ଭଗବାନ କ'ଣ ବେଣୁ ବଜାଇବାକୁ କଷ୍ଟ ନା କ'ଣ, ଭଗବାନ ଖାଲି ଲଗେଇଲା ମାନେ ବେଣୁ ଚାଲି ବାଜିବା ଆରମ୍ଭ କରିଦେବେ, ଭଗବାନଙ୍କୁ ବହୁତ କଷ୍ଟ କରି ଫୁଙ୍କିବାକୁ ପଡ଼ିବ ନାହିଁ, ଭଗବାନ ଯାହା ଚାହିଁବେ ତାହା ହେବ, ତେଣୁ ଖାଲି ମୁହଁ ଲଗେଇଦେଲା ମାନେ ସେ ଗୀତ ଆସିବ, ବିଭିନ୍ନ ସ୍ୱର ଅଦ୍ଭୁତ ବଂଶୀ ସିଏ, ବୃନ୍ଦାବନୀ ବଂଶୀ କେ ବଜାଇଲା, ବୃନ୍ଦାବନୀ ବଂଶୀ କେ ବଜାଇଲା, ଏକା ରାଧା ରାଧା ନାମ ଇଲା, ଏକା ରାଧା ରାଧା ରାଇଲା, ଏଇଟା ମୁଁ ବୋଲିଥିଲି ସେଦିନ ନାଇଁ କି, ହଉ ଠିକ ଅଛି ଆଉ ବୋଲିବାନି, ବୃନ୍ଦାବନ ବଂଶୀ ଅଦ୍ଭୁତ ସିଏ ବଂଶୀ, ବଂଶୀ ଭଗବାନଙ୍କର ଯେଉଁ ଚାରୋଟି ମାଧୁରୀ ରହିଛି ତା ଦେହରୁ ଇଏ ଗୋଟିଏ ମାଧୁରୀ ବଂଶୀ, ବେଣୁ ମାଧୁରୀ ଭଗବାନଙ୍କର, ବେଣୁ ମାଧୁରୀ ଭଗବାନ ବେଣୁ ମାଧୁରୀ ସହିତ ଆଉ କିଏ ସମାନ ହେଇପାରିବେ ନାହିଁ, ଏ ଚାରୋଟି ହେଉଛି ସ୍ପେଶାଲ ଭଗବାନଙ୍କର, ତେଣୁ ଏଠି କୁହାଗଲା ଗତି ଭଗବାନ ଚାଲି ଯେଉଁ ରହିଛି ଭଗବାନ ରୂପ, ରୂପ ମାଧୁରୀ ସହିତ କେହି ସମାନ ହେଇପାରିବେ ନାହିଁ, ତେଣୁ ସେହି ରୂପରେ ସେ ଯେଉଁ ଚାଲିବା ସେ ଚାଲିବାଟା ମଧ୍ୟ ବିଲକ୍ଷଣ ଚାଲି ଭଗବାନ ଗତି, ଗତି ଗତ୍ୟା ଲଳିତ ୟୋ, ବହୁତ ସୁନ୍ଦର ଚାଲି ଭଗବାନ, ଚାଲି ତ ନୁହଁ ସେଇଟା ନୃତ୍ୟ, ନୃତ୍ୟ କରି କରିକା ଯାଉଛନ୍ତି, ବଂଶୀ ଅଧର ଅଧର ସୁଧା ପୁରାଣ ଗୋପନ ବୃନ୍ଦାରଣ୍ୟ ସ୍ୱପଦ ରମଣମ, ଭଗବାନ ଯେଉଁ ପାଦ ପଦ୍ମ ରହିଛି ଏଇଟା ରମଣ, ବହୁତ ସୁନ୍ଦର ଭଗବାନ ପାଦ ରହିଛି, ଏବଂ ଯେଉଁ ପାଦର ଯେଉଁ ଚିହ୍ନ ଆମେ ଗତକାଲି କହୁଥିଲେ 19 ଚିହ୍ନ ରହିଛି, ଏଇଭଳି ଭାବରେ ଭଗବାନ ପ୍ରାବିଶତ ବୃନ୍ଦାବନକୁ ପ୍ରବେଶ କରୁଛନ୍ତି, ହିତ କୀର୍ତ୍ତି ତାଙ୍କର ସଖାମାନେ ତାଙ୍କର ଗୁଣଗାନ କରୁଛନ୍ତି, ଗୀତ କୀର୍ତ୍ତି ଗୁଣଗାନ କରୁଛନ୍ତି, ତେଣୁ ଏଇଭଳି ଭାବରେ ଗତ୍ୟା ଲଳିତ ଦାହାର ହାସ ଲୀଳାବଲୋକ ନେଇ ଯଦି ଜଣେ ଚାହିଁଦେବେ, ସେ କୃଷ୍ଣ ଯଦି ଜଣଙ୍କୁ ଚାହିଁଦେଲେ କିଛି ଆନନ୍ଦ ଭଗବାନଙ୍କର ରୂପ ରହିଛି, ମୁଖ ଯେଉଁ ରହିଛି ଭାଗବତମ ଦଶମ ସ୍କନ୍ଧ ହେଉଛି ଭଗବାନ ମୁଖ ବୋଲି କୁହାଯାଏ, ମୁଖ ପଦ୍ମ ଭାଗବତମ ସମୁଦାୟ ଯେଉଁ ଦ୍ୱାଦଶ ସ୍କନ୍ଧ ରହିଛି, ଇଏ ହେଉଛି ଭଗବାନଙ୍କର ସମ୍ପୂର୍ଣ୍ଣ ଶରୀର, ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ହେଉଛି ଭଗବାନ ପାଦ ପଦ୍ମ, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ହେଉଛି ଭଗବାନଙ୍କ ଜଙ୍ଘ, ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କ ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ହେଉଛି ଭଗବାନଙ୍କ ଭୁଜ ଦୁଇ ଭୁଜ, ନବମ ସ୍କନ୍ଧ ହେଉଛି ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ସୁନ୍ଦର ମୁଖ ମୁଖ ପଦ୍ମ, ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ, ଦ୍ୱାଦଶ ସ୍କନ୍ଧ ହେଉଛି ମସ୍ତକରେ ଥିବା କିରୀଟି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭଗବାନଙ୍କର ଶରୀର ଭଳି କୃଷ୍ଣ, ଇଏ କ'ଣ ଭାଗବତ କୃଷ୍ଣର ଶ୍ରୀ ଅଙ୍ଗ ବୋଲି କୁହାଯାଉଛି, ଭାଗବତ ହେଉଛି କୃଷ୍ଣର ଶ୍ରୀ ଅଙ୍ଗ। ତେଣୁ ଆମେ ଯେଉଁ ଦଶମ ସ୍କନ୍ଧ କହୁଛେ, ଇଏ ହେଉଛି ଭଗବାନଙ୍କ ମୁଖ ପଦ୍ମ, ମୁଖ ପଦ୍ମର ବର୍ଣ୍ଣନା କରାଯାଉଛି। ଭଗବାନଙ୍କ ମୁଖକୁ ଦେଖିବା ପାଇଁ ହେଲେ ଅନ୍ତତଃ ପକ୍ଷେ ଜଣେ ଭଗବାନ ପାଦ ପଦ୍ମରୁ ଜଣେ ଦେଖିବା ପାଇଁ ଆରମ୍ଭ କରିବେ, ଏକାଥରକେ ସିଧାସଳଖ ଭଗବାନଙ୍କ ମୁଖକୁ ଦେଖିବା ପାଇଁ ମନା କରାଯାଇଛି। ତେଣୁ ଦଶମ ସ୍କନ୍ଧ ଜଣେ ଯେଉଁମାନେ ପଢ଼ିବେ, ପ୍ରଥମ ସ୍କନ୍ଧରୁ ପଢ଼ିକିରି ଯାଇ ଦଶମ ସ୍କନ୍ଧ ଆସିବେ। ତେଣୁ ଭଗବାନଙ୍କ ଯେଉଁ ଲୀଳା ରହିଛି, ଯେଉଁ ପ୍ରବେଶ କରୁଛନ୍ତି, ଏଇଭଳି ଭାବରେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ଆଉ ମୁଖ ସୌନ୍ଦର୍ଯ୍ୟ କଥା କ'ଣ କହିବା। ତେଣୁ ଅବଲୋକ ନେଇ ଭଗବାନ ଯେଉଁ ଦେଖିଦେବେ, ଜଣକୁ ଚାହିଁଦେବେ, ସେ ସେଇଠି କ'ଣ ସେ ସେଇଠି ମୁଗ୍ଧ ହୋଇଯିବ, ସେଇଠି ରହିଯିବ। ଏତେ ସୁନ୍ଦର ରୂପ ରହିଛି, ବର୍ଣ୍ଣନା କରାଯାଇଛି, ଯେଉଁମାନେ ରୂପ ଆମର ଭକ୍ତି ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି। ଯେଉଁମାନେ ତୁମେ ଚାହୁଁଛ ତୁମର ପିଲା ଛୁଆ ସବୁ ଫ୍ୟାମିଲି ଧରିକିରି ବହୁତ ଆନନ୍ଦରେ ରହିବା ପାଇଁ, ସେମାନେ ଭୁଲରେ ସେ କେଶୀଘାଟକୁ ଯିବ ନାହିଁ। ଆଉ ଯଦି ଯିବ ସେ କେଶୀଘାଟକୁ, ସେ ଯେଉଁ ଭଗବାନ ରହିଛନ୍ତି ସେଠି ବଂଶୀ ବାଦନ କରୁଛନ୍ତି, ତାକୁ ଜମା ଚାହିଁବ ନାହିଁ। ଯଦି ଚାହିଁବ ତାହେଲେ ତୁମର ନଷ୍ଟ ହୋଇଯିବ, ସବୁ ଫ୍ୟାମିଲି ଯେଉଁ ପ୍ରୀତି ଫିତି ସବୁ ଅଛି ସବୁ ନଷ୍ଟ ହୋଇଯିବ, ଆଉ କିଛି ରହିବ ନାହିଁ। ତୁମ ସ୍ତ୍ରୀ ପିଲା ଛୁଆ ଯଦି ଆଉ କିଛି ଚିନ୍ତା କରିବ ନାହିଁ, ସ୍ୱାମୀ ପାଇବ ସବୁ କିଛି ନା, ତାଙ୍କ ପାଖରେ ତ ରହିଗଲା, ମନ ରହିଯିବ ଆଉ। ତେଣୁ ଏଇଭଳି ଭାବରେ ଅବଲୋକ ନେଇ ତାଙ୍କର ରୂପ ରହିଛି, ଯେଉଁ ଚାହୁଁଛନ୍ତି ଚାହିଁବାଟା ଚାହାଣି ଯେଉଁ ରହିଛି, କେତେ ସୁନ୍ଦର। ଏବଂ ମାଧୁଆ ଗିରା ତାଙ୍କର ଯେଉଁ ବଚନ ଯେଉଁ ରହିଛି, ବଚନ ମେଘ ଗମ୍ଭୀରା ଗିରା ବୋଲି କୁହାଯାଏ ଭଗବାନଙ୍କ ବଚନ। ଇଏ ହେଉଛି ମହାପୁରୁଷମାନଙ୍କ ଲକ୍ଷଣ ଯେଉଁ ରହିଛି, ତା ଦେହରୁ ଇଏ ଗୋଟିଏ ଗମ୍ଭୀର ସ୍ୱରଟା ହେଉଛି ଗୋଟିଏ ଲକ୍ଷଣ, 32 ଲକ୍ଷଣ ରହିଛି, ଗମ୍ଭୀର ସ୍ୱର ହେଉଛି ତା ଦେହରୁ ଗୋଟିଏ ଲକ୍ଷଣ। ପ୍ରଭୁପାଦଙ୍କର ଗୁରୁଦେବଙ୍କର ଏମାନେ ସବୁ ଦେଖିବା ସବୁ ଗମ୍ଭୀର ସ୍ୱର ସବୁ ରହିଛି, ଗମ୍ଭୀର ସ୍ୱର ମଧୁରା ଗିରା ବୋଲି କହୁଛନ୍ତି ସେମାନେ କହିବେ ସେ ମାଧୁଆ ଗିରା, ମାଧୁ ମଧୁ ମଧୁ ଯେମିତି ମିଠା, ସେଇଭଳି ଭାବରେ ତାଙ୍କର ବଚନ ମଧ୍ୟ ମିଠା। ମଧୁଆ ଗିରା ଯେଉଁ ବଚନ ସବୁ କହିଥିଲେ ସବୁ ରହିଛି ଭଗବତ ଗୀତାରେ, ଯେତେବେଳେ ଅର୍ଜୁନକୁ ସବୁ କଥା ଅର୍ଜୁନଙ୍କୁ କହିଲେ ଭଗବାନ, ଏସବୁ କହୁଥିଲେ ଅର୍ଜୁନ ଶୁଣୁଥିଲେ, ଆଉ ମଧ୍ୟ ଜଣେ ଶୁଣୁଥିଲେ, ସିଏ ହେଉଛନ୍ତି ସଞ୍ଜୟ, ସଞ୍ଜୟ ଶୁଣୁଥିଲେ। ତେଣୁ ଭଗବାନ ଯେତେବେଳେ ଅର୍ଜୁନଙ୍କୁ ସବୁ କଥା କହିସାରିଲେ, ଅର୍ଜୁନ ଶୁଣିସାରିଲା ପରେ ସବୁ କଥା ଶୁଣିସାରିଲା ପରେ ଅନ୍ତିମରେ 5 ଶ୍ଳୋକ କୁହାଗଲା, ସେ ସଞ୍ଜୟ କହୁଛନ୍ତି, ଇତିହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନ ସମ୍ବାଦମେ ମହାଶ୍ରୋଷମ ଅଦ୍ଭୁତମ ରୋମର୍ଷଣମ୍। ଅଦ୍ଭୁତ ଇଏ ଭଗବାନ କଥା କହୁଛନ୍ତି, ରାଜନ ସଂସ୍ମୃତ ସଂସ୍ମୃତ୍ୟମ ସମ୍ବାଦମେ ଅଦ୍ଭୁତମ କେଶବ ଅର୍ଜୁନ ପୁଣି ଉଷାମି ଚ ମୁହୁ ବହୁତ ଏସବୁ କ'ଣ ସେ କହିଲେ, ବ୍ୟାସ ପ୍ରସାଦା ସୁତବାନ, ବ୍ୟାସଙ୍କର କୃପାରୁ ମୁଁ ଏଇଟା ଶୁଣିଲି, କାହିଁକିନା ସିଏ ସେଠି ନଥିଲେ, କୁରୁକ୍ଷେତ୍ର ଯୁଦ୍ଧରେ ନଥିଲେ, କୁରୁକ୍ଷେତ୍ରରେ ଯେଉଁମାନେ ଥିଲେ ସମସ୍ତେ ଶୁଣୁଥିଲେ, ଯେଉଁ 18 ଅକ୍ଷୌଣୀ ସୈନ୍ୟ ରହିଛନ୍ତି ସମସ୍ତେ ଶୁଣୁଥିଲେ ଭଗବାନ ବଚନକୁ। ସେଥିପାଇଁ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ଭଗବାନ ମଝିରେ କିରି କଥା କହିଲେ, ଏ ସର୍ବସାକ୍ଷିକତ୍ୱମ ବୋଲି କୁହାଯାଇଛି, ସମସ୍ତେ ସାକ୍ଷୀ ରହିଲେ, ଏଇଥିପାଇଁ ସିଏ ଏଇଟା କହିଲେ, ମଝିରେ କିରି କହିଲେ, ଭୀଷ୍ମ ଦ୍ରୋଣ ପ୍ରମୁଖ ସର୍ବ ଏବେ ମହାରତା ଉବାଜ ପାର୍ଥ ପ୍ରସିଦ୍ଧାନ ସମବେଦାନ କୁରୁନୀତି, ମଝିରେ ରହିକିରି କହିଲେ, ସବୁ ଭଗବାନ କହିଲେ, ଭଗବତ ଗୀତାର ଜ୍ଞାନ ଦେଲେ, ତେଣୁ ସେଠି ସେମାନେ ଶୁଣୁଥିଲେ। ଆଉ ଦୂରରେ ରହିଥିଲେ, ଏ କୁରୁକ୍ଷେତ୍ରରେ ଯୁଦ୍ଧ ହେଉଥିଲା, ସେମାନେ ରହିଥିଲେ ହସ୍ତିନାପୁରରେ ରହିଥିଲେ, କିନ୍ତୁ ବ୍ୟାସଙ୍କର କୃପାରୁ ସେ ଶୁଣିଲେ, ସାକ୍ଷାତ କଥାତ ସ୍ୱୟଂ ବୋଲି କହିଲେ ସଞ୍ଜୟ କହିଲେ, ବ୍ୟାସ ପ୍ରସାଦାତ୍ ଏତତ୍ ସୁତବାନ ଅହମ୍, ବ୍ୟାସ ପ୍ରସାଦ ସୁତବାନ ଏତତ୍ ଅହମ୍ ପରମ ଯୋଗଂ ଯୋଗେଶ୍ୱରାତ୍ କହିଲେ, ସାକ୍ଷାତ କଥାତ ସ୍ୱୟଂ, ଭଗବାନଙ୍କର କଥା ସାକ୍ଷାତ ସେ ଶୁଣୁଥିଲେ, ଭଗବାନ ଯେଉଁ ବଚନ ଗିରା ଯେଉଁ ବଚନ ଅଛି ସେ ସାକ୍ଷାତ ଶୁଣୁଥିଲେ, ଆମେ ତ ପରୋକ୍ଷ ଭାବରେ ଶୁଣୁଛେ, କିନ୍ତୁ ସାକ୍ଷାତ ସେ ଶୁଣୁଥିଲେ। ତେଣୁ ଶୁଣିକିରି ତାଙ୍କର କ'ଣ ପ୍ରଭାବ ହେଉଥିଲା ନା, ତଚ୍ଚ ସଂସ୍କୃତ ସଂସ୍କୃତମ ସମ୍ବାଦମି ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟ ହୁଷ୍ୟାମି ଚ ମୁହୁମୁହୁ, ବହୁତ ସେ ଆନନ୍ଦ ଅନୁଭବ କରୁଥିଲେ, ମୁହୁମୁହୁ ସେସବୁ ଶ୍ରବଣ କରିକି ସ୍ମରଣ କରିକି ମୁହୁମୁହୁ ଆନନ୍ଦ ପ୍ରାପ୍ତ ହେଉଥିଲେ। ରାଜନ ସଂସ୍କୃତ ସଂସ୍କୃତମ ସମ୍ବାଦମି ଅଦ୍ଭୁତମ କେଶବ ଅର୍ଜୁନ ପୁଣ୍ୟ, ଏଇ ଦୁଇଥର କହିଲେ, ସଂସ୍କୃତି 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 ମୁଁ ସ୍ମରଣ କରି ଚାଲୁଛି, ସ୍ମରଣ କରି ଚାଲୁଛି। ଭଗବାନ କଥାକୁ ସେ ସିଧାସଳଖ ଶୁଣିଥିଲେ, କିଛି ତାଙ୍କର ଶରୀରରେ ରୋମାଞ୍ଚ ଜାତ ହେଉଥିଲା, ଏସବୁ ରହିଛି। ଭଗବାନ ବଚନ, ଭଗବାନ ବଚନ ଆମେ ତ ଶୁଣିପାରୁନାହିଁ, କିନ୍ତୁ ଯେଉଁମାନେ ଶୁଣିଛନ୍ତି ତାଙ୍କର ଯେଉଁ ପ୍ରଭାବରୁ ଆମେ ଜାଣୁଛେ ଭଗବାନଙ୍କର ଯେଉଁ ବଚନ ରହିଛି। ଆମେ ଗତକାଲି ସେଦିନ କହୁଥିଲେ ସେ ଶ୍ଳୋକଟି ରହିଛି, ନଦାନି ପୁରୁଷା ଅମୃତାୟନାନି, ଭଗବାନଙ୍କର ଯେଉଁ ଆମେ କହୁଥିଲେ ନା କାଲି ତୃତୀୟ ସ୍କନ୍ଦରେ ସେଇଟା ରହିଛି, ନଦାନି ପୁରୁଷା ଅମୃତାୟନାନି, ଭଗବାନ ଯେଉଁ କହୁଥିଲେ ଶାନ୍ତି ଦୂତ ହିସାବରେ ଯାଇକି ଯେଉଁ କଥା କହୁଥିଲେ, ସିଏ ହେଉଛନ୍ତି କ'ଣ, ଜଗଦ୍ଗୁରୁ। ଜଗଦ୍ଗୁରୁ ଜାଣି ଜଗତ କୃଷ୍ଣ ତାନି ପୁଂସା ଅମୃତାୟନାନି, ଭଗବାନ କଥା ହେଉଛି ଅମୃତ। ଭଗବାନ କଥା ଯିଏ ଶୁଣିବ ଅମୃତ ପାନ କରିବା ଭଳି ଲାଗିବ ତାଙ୍କୁ। କିନ୍ତୁ ସେଇଟା ଦୁର୍ଯ୍ୟୋଧନ ଶୁଣିଲେ ନାହିଁ, ମନା କରିଦେଲେ, ଗ୍ରହଣ କଲେ ନାହିଁ, ଭଗବାନ ଅମୃତପୂର୍ଣ୍ଣ କଥାକୁ ଶୁଣିଲେ ନାହିଁ। କିନ୍ତୁ ସେଠି ଯେଉଁ ଥିଲେ ଭୀଷ୍ମଦେବ, କୃପାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ, ଆଉ ଯେଉଁ ରହିଥିଲେ ବିଦ୍ରୋହ ଇତ୍ୟାଦି, ସେସବୁ ଆସ୍ୱାଦନ କରୁଥିଲେ, ସେ ଅମୃତକୁ ଆସ୍ୱାଦନ କରୁଥିଲେ। କଥା ଅମୃତମ ଗୋପୀମାନେ କହୁଛନ୍ତି ଦଶମ ସ୍କନ୍ଦ ୩୧ ଅଧ୍ୟାୟରେ, ମଧୁରୟା ଗିରା ବଲ୍ଗୁ ବାକୟା ବୁଧ ମନୋମୟା ପୁଷ୍କରେ କ୍ଷଣମ, ମଧୁରୟା ଗିରା ବଲ୍ଗୁ ବାକୟା ବୁଧ ମନୋମୟା ପୁଷ୍କରେ କ୍ଷଣମ, ବିଧି କରି ରିମା ବୀରମୋହତି ଅଧର ସିଧୁନା ପାୟସ୍ୱନା। ମଧୁରା ଗିରା ଭଗବାନ ତାଙ୍କ ସହିତ କେତେ କଥା ସବୁ ହେଇଥିବେ, ଦଶମ ସ୍କନ୍ଦ ୨୨ ଅଧ୍ୟାୟରେ ଆମେ କଥା କହିଥିଲେ। ଭଗବାନ ଆସି କହିଲେ, ସଂକଳ୍ପ ବିଦିତ ସାଧ୍ୟ ଭବତୀନା ମଦର୍ଚ୍ଚନମ ମୟାନୁମୋଦିତ ସୋସୋ ସତ୍ୟଂ ଭବତୀ ମହାମାରତି, ସେଇଟା ସତ୍ୟରେ ପରିଣତ ହେବ, ମୁଁ ଅନୁମୋଦନ କରୁଛି। ଭଗବାନ କଥା ଡାଇରେକ୍ଟ ଶୁଣୁଥିଲେ ସିଏ, ସେବେଠୁ ଆରମ୍ଭ କରି ଯେଉଁ ରାସ ଲୀଳା ଇତ୍ୟାଦି ସବୁ ଯେଉଁ ଲୀଳା ସବୁ ହେଇଥିଲା ଏଗାର ବର୍ଷ କାଳ, ସେସବୁ ଲୀଳାକୁ ସେ ଶ୍ରବଣ କରୁଥିଲେ, ଶୁଣୁଥିଲେ। ମଧୁରିଆ ଗିରା, କେତେ ମଧୁର ଭଗବାନଙ୍କ ବଚନ, ମଧୁର ହେୟା ଗିରା ବଲ୍ଗୁ ବାକ୍ୟା, ଭଗବାନଙ୍କର ସେଇଭଳି ଭାବରେ ବାକ୍ୟ ମଧ୍ୟ ରହିଛି, ସୁନ୍ଦର ବାକ୍ୟ। ଭଗବାନଙ୍କର କଥା ଯେଉଁ କହିଲେ, ଭଗବତ ଗୀତାରେ ଯେଉଁ କହିଲେ, ଜ୍ଞାନ ଦେଲେ ଅର୍ଜୁନଙ୍କୁ, ସେସବୁ ଆଗରୁ ଟିପିକି ରଖିନଥିଲେ କହିବେ ବୋଲି, ଭଗବାନଙ୍କର ମୁଖରୁ ବାହାରୁଛି ମାନେ ସେ ଅମୃତ ବାହାରୁଛି, ଏବଂ ସେଥିରେ କୌଣସି ତ୍ରୁଟି ନାହିଁ। ଭଗବାନ କହିଛନ୍ତି କ'ଣ ସାଧାରଣ କଥା, ସେହି ଅର୍ଥକୁ ଆମର ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଏ ଶ୍ଳୋକ ଗୋଟେ ପର୍ପଟରେ କହିଛନ୍ତି, ଭଗବତ ଗୀତା ଇଭିନ୍ ଇଫ୍ ୟୁ ରିଡ୍ ହୋଲ୍ 700 ଭର୍ସେସ୍ ଏଭ୍ରି ଡେ, ଇନ୍ ଇଚ୍ ରିଡିଂ ୟୁ ୱିଲ୍ ଫାଇଣ୍ଡ ଏ ନ୍ୟୁ ମିନିଂ। ଭଗବତ ଗୀତାର ଜ୍ଞାନ ଏଭଳି ଦେଇଛନ୍ତି ଭଗବାନ, ସେକୁ ଚିନ୍ତା କରି ଗବେଷଣା କରି ସେ ଦେଇଥିଲେ ତା ନୁହଁ, ଇନ୍ଷ୍ଟାଣ୍ଟଲି ଯାହା ଅର୍ଜୁନ ପଚାରିଲେ ସେ ଅନୁସାରେ ଭଗବାନ କହିବା ପାଇଁ ଆରମ୍ଭ କଲେ। ଶୁଚ୍ୟାନନୁ ଶୋଚସ୍ତଂ ପ୍ରଜ୍ଞା ବାଦାଂଶ ଭାଷ ଗତାଶୁନ ଗତାଶୁସ୍ତ ନାନୁଶୋଚନ୍ତି ପଣ୍ଡିତା, ତେ ମୂର୍ଖ ଭଳି କଥା କହୁଛ କିନ୍ତୁ ଭାବୁଛ ପୋଜ୍ କରୁଛ ଯେମିତି ବହୁତ ପଣ୍ଡିତ ବୋଲି, ପଣ୍ଡିତମାନେ ଏ ବିଷୟରେ ଆଲୋଚନା କରନ୍ତି ନାହିଁ। ନତେ ବାହଂ ଯାହାତୁ ନାସଂ ନତ୍ୱଂ ନେମେ ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବେ ବୟମ ଅଥ ପରମ, ଏଇଟାକୁ ସେ ଆଗରୁ ଶିଖିନଥିଲେ, ଗବେଷଣା କରିକି କବିତା ଗୋଟେ ଆସିଲା ମନକୁ ଲେଖିଲେ ବା କିଛି ଲେଖିଲା କି କରିକି ରଖି ନୋଟ୍ ଫୋଟ୍ ଘରେ ବାହାର କରି ପଢ଼ିକି ଦେଖିଲେ ତା ନୁହଁ, ମୁଖରୁ ବାହାରୁ ଭଗବାନ ମୁଖପଦ୍ମରୁ ବାହାରୁଛି କଥା, ଭଗବାନ ମୁଖପଦ୍ମରୁ ଯାହା ଭାବୁଛି ସେ ହେଉଛି ବେଦ, ସବୁକିଛି ସତ୍ୟ, ସେଥିରେ କୌଣସି ତ୍ରୁଟି ନାହିଁ, କୌଣସି ଭୁଲ ନାହିଁ, ବିଚ୍ୟୁତି ନାହିଁ। ଏକା ଯେଉଁ ସବୁ ରହିଛି କ'ଣ ସବୁଗୁଡ଼ାକ ହେଉଛି କେଉଁ ଅକ୍ଷର ରହିଛି, ଆମର ଷୋହଳ ଅକ୍ଷର, ଷୋହଳ ମାନେ ବତିଶ ଅକ୍ଷର, ବତିଶ ଅକ୍ଷର ପ୍ରାୟ ଅଧିକାଂଶ ଛନ୍ଦ ସବୁ ରହିଛି, ଛନ୍ଦରେ କିଛି ମିଷ୍ଟେକ୍ ରହିଛି, ଛନ୍ଦରେ ଗୋଟେ ହଠାତ୍ ଜଣେ ଗୀତ ବୋଲୁ ତା ଦେହରେ ଆମେ ଟିକେ କରେକ୍ସନ୍ କରିବା ନା, ଆଉ କିନ୍ତୁ ଭଗବାନ କ'ଣ କରେକ୍ସନ୍ କରି କହିଲେ, ଭଗବାନ ଯାହା କହିଲେ ସିଏ ହେଉଛି ବେଦ, ତା ଦେହରେ କୌଣସି ଭୁଲ ବାହାରିବ ନାହିଁ, ଟିକିଏ ହେଲେ ଭୁଲ ବାହାରିବ ନାହିଁ। ଛନ୍ଦ ଯେଉଁ ରହିଛି ସବୁ ଛନ୍ଦ ଠିକ୍ ଭାବରେ ଛନ୍ଦରେ ରହିଛି, ସବୁ ବିଭିନ୍ନ ପ୍ରକାର ଛନ୍ଦ ରହିଛି ଗୀତରେ। ଗାୟତ୍ରୀ ହେଉଛି ମୁଖ୍ୟ ଛନ୍ଦ, ସାତଟି ଛନ୍ଦ ରହିଛି, ତା ଦେହରୁ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ଭାଗବତମରେ। ସେଥିପାଇଁ ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ନାରାୟଣ ନମସ୍କୃତ୍ୟ ନରଞ୍ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତୋ ଜୟମ୍ ଉଦିରାୟ। ଏ ଶ୍ଳୋକର ଭାଷ୍ୟରେ ଶ୍ରୀଧର ସ୍ୱାମୀ କହୁଛନ୍ତି, ଏଥିରେ ଯେଉଁ ରହିଛି ଭାଗବତମରେ ଯେଉଁ ରହିଛି ଆର ଛନ୍ଦ, ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ। ବିଭିନ୍ନ ଛନ୍ଦରେ ବୋଲିଛନ୍ତି, କୁହାଯାଇଛି ଭଗବାନ ଛଡ଼ା ଅନ୍ୟ ଭକ୍ତମାନେ ମଧ୍ୟ କହିଛନ୍ତି, ତାଙ୍କର ତ ଭୁଲ ନାହିଁ, ଆଉ ଭଗବାନ କ'ଣ ଭୁଲ ହେବ। ପ୍ରହ୍ଲାଦ ପାଞ୍ଚ ବର୍ଷର ବାଳକ, ଏ ଧ୍ରୁବ ପାଞ୍ଚ ବର୍ଷର ବାଳକ, ସେ କିଛି ଜାଣିପାରୁନାହିଁ। ଭଗବାନ ଯେତେବେଳେ ଆସିଲେ, ଆମେ ଗତକାଲି କହୁଥିଲେ ଭଗବାନ ହେଉଛନ୍ତି କୃଷ୍ଣଗର୍ଭ, କୃଷ୍ଣଗର୍ଭ ବିଷ୍ଣୁ ଆସି ପହଞ୍ଚି କୃଷ୍ଣଗର୍ଭରେ ସେ ଆସିଥିଲେ, ତାଙ୍କ ନାଁ ହେଉଛି କୃଷ୍ଣଗର୍ଭ। ସିଏ ଆସିଲେ ବାମନ ରୂପରେ, ଏବଂ ସିଏ ଆସିଲେ ତୃତୀୟ ଥର ପାଇଁ ଆସିଲେ କୃଷ୍ଣ ରୂପରେ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ସେ ଚାହୁଁଛନ୍ତି ସ୍ତୁତି କରିବେ ବୋଲି ଧ୍ରୁବ ପାଞ୍ଚ ବର୍ଷର ବାଳକ। ପାଞ୍ଚ ବର୍ଷ ଛଅ ମାସ ହେଇଗଲା, ଛଅ ମାସ କାଳ ଲାଗିଗଲା ଇଏ ତପସ୍ୟା କରିକି ଭଗବାନ ପ୍ରାପ୍ତ ହେଲେ। ତେଣୁ ଭଗବାନଙ୍କୁ ସ୍ତୁତି କରିବେ, କ'ଣ ସେ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ନା କ'ଣ କରିଛନ୍ତି ନା କ'ଣ ଟିପିକି ରଖିଥିଲେ କ'ଣ କରିବେ ନା, ଭଗବାନ ତାଙ୍କର ଯେଉଁ ରହିଛି ଶଙ୍ଖ ରହିଛି ଦିବ୍ୟ ଶଙ୍ଖ, ଦିବ୍ୟ ଶଙ୍ଖକୁ ତାଙ୍କର କପୋଳରେ ଛୁଆଁ ଦେଲେ, ତାଙ୍କ ଗାଲକୁ ଛୁଆଁ ଦେଲେ ଆସିଗଲା ସବୁ ଜ୍ଞାନ ଆସିଗଲା। ଯେଉଁ ଅନ୍ତ ପ୍ରବିଶ ମମବାଦ ମିମମ ପ୍ରସୋଦାମ ସଞ୍ଜୀବ ଐତିହ୍ୟ ଶକ୍ତି ଧର ସ୍ୱଦାମ ନା ଅନ୍ୟାଚ ହସ୍ତଚରଣ ଶ୍ରବଣତ୍ୱଗାଧୀନ ପ୍ରାଣାନ୍ ନମ ଭଗବତେ ପୁରୁଷାୟ ତୁଭ୍ୟମ ଚତୁର୍ଥ ସ୍କନ୍ଦ ନବମ ଅଧ୍ୟାୟ। ବାରଟି ଶ୍ଳୋକ କହିଲେ, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ, ଦ୍ୱିଧର ସାରଟାକୁ କହିଦେଲେ, ବାର ସାରଟାକୁ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। ଯାହାଙ୍କର କୃପାରୁ ଜଣେ ଏହିସବୁ ଭାବରେ ପ୍ରାପ୍ତ ହେଉଛନ୍ତି ଧ୍ରୁବ, ସେ ଅନୁଭବ କଲେ, ଆଜି ସେ ଅନୁଭବ କଲେ କେମିତି ଶୋଇକି ରହିଥିଲେ ବର୍ତ୍ତମାନ ଜାଗ୍ରତ ହେଲେ। ଆମେ ଶୋଇକି ରହିଥିଲା ପରେ ଯେତେବେଳେ ଜାଗ୍ରତ ହେଉଛେ ଆମେ ଜାଣିପାରୁଛେ ଆମେ ଶୋଇକି ରହିଥିଲୁ, ବର୍ତ୍ତମାନ ଜାଗ୍ରତ ହେଲୁ। ତେଣୁ ସେଇଭଳି ଭାବରେ ମ୍ୟାଟେରିଆଲ ଲାଇଫ୍ ଇଜ୍ ଲାଇକ୍ ସ୍ଲିପିଂ, ସ୍ଲିପିଂ କଣ୍ଡିସନ୍, ନିଦ୍ରା ନିଦ୍ରା ଭଳି ମ୍ୟାଟେରିଆଲ ଲାଇଫ୍ଟା ରହିଛି। ସେଥିପାଇଁ ଆମେ କହୁଛେ, ଓଂ ଅଜ୍ଞାନ ତିମିରାନ୍ତସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତ ଜ୍ଞେନ ତସ୍ମୈ ଶ୍ରୀ ଗୁରବେ ନମଃ। ଆମ ଚକ୍ଷୁ ଥାଇକରି ମଧ୍ୟ ଆମେ ଅନ୍ଧକାର ଭିତରେ ରହିଥିଲୁ, ସିଏ ଆମକୁ ଜ୍ଞାନ ପ୍ରଦାନ କଲେ। ଧ୍ରୁବ ମହାରାଜ ସେଇଟାକୁ ଅନୁଭବ କଲେ, ସେ ପ୍ରଥମ ଶ୍ଳୋକରେ ସେଇଟା କହିଲେ, ପ୍ରଭୁ ଆପଣ ମୋର ହୃଦୟରେ ପ୍ରବେଶ କରିକି ମୋତେ ଜାଗ୍ରତ କରିଛନ୍ତି। ଯେଉଁ ଅନ୍ତ ପ୍ରବିଶ ବାତ ମିମମ ପ୍ରସୁପ୍ତା, ମୋର ବାଛ ମୋର ବଚନ ଯେଉଁ ରହିଥିଲା ପ୍ରସୁପ୍ତା ସୁପ୍ତ ହୋଇକି ରହିଥିଲା, କିନ୍ତୁ ଆପଣ ଯେଉଁ ପ୍ରବେଶ କଲେ ମୋର ବଚନକୁ ଜାଗ୍ରତ କରେଇଲେ, ସେ ନିଜେ ସେଇଟା ଅନୁଭବ କରୁଛନ୍ତି। ମ୍ୟାଟେରିଆଲ ଲାଇଫ୍ ସ୍ପିରିଚୁଆଲ ଲାଇଫ୍ ଭିତରେ ତଫାତ୍ ହେଉଛି ଏଇଟା, ଜଣେ ନିଦ୍ରିତ ଅବସ୍ଥା ଜାଗ୍ରତ ଅବସ୍ଥାରେ ଯେଉଁ ରହିଛି ଭେଦ ପ୍ରଭେଦ ରହିଛି, ସେହି ପ୍ରଭେଦକୁ ସେ ଲକ୍ଷ୍ୟ କଲେ, ନିଜେ ଲକ୍ଷ୍ୟ କଲେ। ଜୀବନ୍ତ ପ୍ରବିଶ ବାଦ ମିମ ପ୍ରସୁପ୍ତା ସଞ୍ଜୀବ ଇତି, ସେ ଜୀବନ ପ୍ରାପ୍ତ ହେଲା ଭଳି ତାଙ୍କୁ ଲାଗିଲା। ଅଖିଳ ଶକ୍ତିଧର ସ୍ୱଧାମ୍ନା, ତାଙ୍କର ଶକ୍ତି ରହିଛି ଅଖିଳ ଶକ୍ତିଧର, ସିଏ ସ୍ୱଧାମ୍ନା ତାଙ୍କ ନିଜ ଶକ୍ତି ଦ୍ୱାରା ମୋର ହୃଦୟରେ ପ୍ରବେଶ କରିକି ମୋର ଏଇଟା ଜାଗ୍ରତ କଲେ ପ୍ରଭୁ। ଜୀବନ୍ତ ପ୍ରବିଶ ବାଦ ମିମ ପ୍ରସୁପ୍ତାମ ସଞ୍ଜୀବ ଇତି ଅଖିଳ ଶକ୍ତିଧର ଅନ୍ୟାଚ ହସ୍ତଚରଣ ଶ୍ରବଣ ତୋଗାଧୀନ, ଆଉ ସବୁ ମଧ୍ୟ ଦଶଟି ଇନ୍ଦ୍ରିୟ ରହିଛି, ହସ୍ତ ଚରଣ ଇତ୍ୟାଦି ଶ୍ରବଣ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ, ଏସବୁ ଜାଗ୍ରତ ହେଲା। ତାର ଅର୍ଥ ତା ପୂର୍ବରୁ ସେସବୁ ଯେଉଁ କାର୍ଯ୍ୟ କରୁଥିଲେ ସେ ନିଦ୍ରିତ ଭଳି ଲାଗୁଥିଲା ତାଙ୍କୁ, ଜଣେ ପରମା। ସେଥିପାଇଁ ଆମର କୁହାଗଲା, ଜୀବ ଜାଗୋ ବରା ଚାନ୍ଦ ବୋଲେ କତ ନିଦ୍ରା ଯାଓ ମାୟା ପିସାଚିର କୋଲେ, ଜୀବ ଜାଗୋ ଜୀବ ଜାଗୋ ବରା ଚାନ୍ଦ। ଭୌତିକ ଜଗତର ଲୋକମାନେ ସେମାନେ କ'ଣ ସେମାନେ ଜାଣିପାରିବେ ଏଇଟାକୁ ବୁଝିପାରିବେ ସେମାନେ, ଆମେ କେତେ କାମ କରୁ, ସକାଳୁ ଉଠି ରାତି ପର୍ଯ୍ୟନ୍ତ ଚାଲିଛି ଆମର କାର୍ଯ୍ୟ କରୁଛୁ, ଆଉ ଆମେ କ'ଣ ଜାଗ୍ରତ, ଆଉ କ'ଣ ଆମର ସୁପ୍ତ ଅବସ୍ଥାର ଅଛୁ ନା କ'ଣ, ବୁଝିପାରିବେ ନାହିଁ। ଧ୍ରୁବ ମହାରାଜ ବୁଝିଲେ, ସେଇଟା ସେ ଅନୁଭବ କଲେ, ଭଗବାନଙ୍କର ଯେଉଁ ଅନୁଭୂତି ଆସିଲା ମାନେ ଆମର ମଧ୍ୟ ରହିଛି, ଆମର ଆ ପୂର୍ବରୁ ଯେଉଁ ଅବସ୍ଥା ବର୍ତ୍ତମାନ ଅବସ୍ଥା ଭିତରେ ତଫାତ୍ ଆମେ ଜାଣିପାରୁଛେ। ଆମେ ଯଦି ଏ ଧାରାକୁ ନ ଆସିଥାନ୍ତେ ଆମେ କେଉଁଭଳି ଭାବେ ରହିଥାନ୍ତେ ବର୍ତ୍ତମାନ? ଜଣେ ପ୍ରଭୁପାଦଙ୍କର ଶିଷ୍ୟ ଜଣେ ଏକଥା ଲେଖିଥିଲେ, ଇ ପ୍ରଭୁପାଦ ନଟ୍ ହାଭ୍ କମ୍ ଟୁ ଦିସ୍ ମ୍ୟାଟେରିଆଲ୍ ୱାର୍ଲ୍ଡ, ହୁଏର୍ ୱି ଉଡ୍ ହାଭ୍ ବିନ୍? ଆମର ଅବସ୍ଥା କ'ଣ ଥାଆନ୍ତା କ'ଣ କୁହନ୍ତୁ? ଗୌରମୋହନ ପ୍ରଭୁ କୁହନ୍ତୁ, ଆପଣ କେମିତି ଆସିଲେ କୃଷ୍ଣ ଚେତନାକୁ? ସମସ୍ତଙ୍କର ଅବସ୍ଥା ସେଇଆ ହେଇଥାନ୍ତା। ସେଇଥିରେ ଆନନ୍ଦ ଭାବୁଥିଲେ ଏଇଭଳି ଭାବରେ କଥା। ତେଣୁ ଏଇ ଭଗବାନଙ୍କର ଯେଉଁ ବଚନ ରହିଛି, ସଂଜୟ ଶୁଣିକିରି ଗଦଗଦ ହେଇଗଲେ ପ୍ରଭୁ। ତଚ୍ଚ ସଂସ୍କୃତ ସଂସ୍କୃତ, ଖାଲି ସଂସ୍କୃତ ସଂସ୍କୃତ ଦୁଇଥର କାଳ କହିଲେ, ମାନେ ଦୁଇଟି ଶ୍ଳୋକ ଦୁଇଥର କହିଲେ, ସଂସ୍କୃତ 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 ସଂସ୍କୃତ, ଏ ସ୍ମରଣ ଭୁଲି ପାରୁନାହାନ୍ତି। କେତେ ଭଗବାନ ବଚନକୁ ଡାଇରେକ୍ଟ ସେ ଶ୍ରବଣ କଲେ, ମଧୁରା ଗିରା ଭଗବାନ ବଚନ ଏଇଭଳି ଭାବରେ, ବଲ୍ଗୁ ବାକ୍ୟା ବୁଦ୍ଧ ମନୋଗୟା, ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର ମନକୁ ହରଣ କରିନ ଭଗବାନ କଥା। ଏଭଳି କଥା ରହିଛି ଭଗବାନଙ୍କର, ଗୋଟିଏ ଥର ଯେ ଶୁଣିବ ସେ ଆଉ ଭୁଲି ପାରିବ ନାହିଁ ସେ ଭଗବାନ କଥାକୁ। ସକୃତ ବୋଲି କୁହାଗଲା ଶିଶୁଟି କହିଲେ, ବୁଦ୍ଧ ମନୋଜ୍ଞା ପୁଷ୍କରେ କ୍ଷଣ, ଭଗବାନଙ୍କର ଏଇ କ୍ଷଣ ହେଉଛି ଏଇଭଳି ଭାବରେ। ଫୁଲଟା ଦେଖିବା ଯେମିତି ସୁନ୍ଦର ରହିଛି ପୁଷ୍କର ପଦ୍ମ ଫୁଲ, ସେଇଭଳି ଭାବରେ ମୁଖ ପଦ୍ମ ଭଗବାନଙ୍କର, ଭଗବାନ ଇକ୍ଷଣ ହେଉଛି ସେଇଭଳି ଭାବରେ। ଏତେ ସୁନ୍ଦର ରହିଛି ଭଗବାନଙ୍କର ପୁଷ୍କର କ୍ଷଣ। ବିଧି କରି ରିମା, ପ୍ରଭୁ ଆମେ ଆପଣଙ୍କର ବିଧି କରି, ଆମେ ଆପଣଙ୍କ ସେବିକା, ବୀର ମୁହ୍ୟତି, ପ୍ରଭୁ ଆମେ ମୁହ୍ୟ ହେଇଯାଉଛୁ ଆପଣଙ୍କ ବିରହରେ। ତେଣୁ ଅଧର ସୁଧ୍ୟାଙ୍ଗ ପାୟସ୍ୱନ, ଆପଣଙ୍କ ଯେଉଁ ଅଧର ସୁଧା ରହିଛି ଆମକୁ ପାନ କରାନ୍ତୁ। ପାୟସ୍ୱନ ସୁଧା ଅମୃତ ସେ ପାନ କରୁଥିଲେ ସବୁବେଳେ ଭଗବାନଙ୍କର। ଏସବୁ ହେଉଛି ସବୁକିଛି ମଧୁର ଭଗବାନଙ୍କର, ମଧୁରୟା ଗିରା ସବୁକିଛି ମଧୁର। ମଧୁରାଷ୍ଟକମରେ ସେଇଟା ରଚନା କଲେ ସେ କ'ଣ, ଅଧରଂ ମଧୁରଂ ବଦନଂ ମଧୁରଂ, ଅଧରଂ ମଧୁରଂ ବଦନଂ ମଧୁରଂ, ମଧୁରାଧିପତେର ଇଳଂ ମଧୁରଂ ମଧୁରାଧିପତେ ଅଖିଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ, ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରଂ ହୃଦୟଂ ମଧୁରଂ ଗମନଂ ମଧୁରଂ, ହୃଦୟଂ ମଧୁରଂ ଗମନଂ ମଧୁରଂ, ମଧୁରାଧିପତେରଖିଳଂ ମଧୁରଂ, ମଧୁରାଧିପତେ ରଖିଳଂ ମଧୁରଂ, ମଧୁରାଧିପତେ ରଖିଳଂ ମଧୁରଂ। ଭଗବାନଙ୍କର ଅଧର, ଅଧର ମଧୁର, ଅଧର ସୁଦ୍ଧା ପାନ କରୁଥିଲେ ଗୋପୀମାନେ, ଅଧର ସୁଦ୍ଧା ପାନ କରୁଥିଲେ। ସେଇଥିପାଇଁ ବେଣୁକୁ, ବେଣୁ ପ୍ରତି ତାଙ୍କର ଈର୍ଷା ଆସିଲା। ବେଣୁ ଯେଉଁ ଅଧର ସୁଦ୍ଧା ପାନ କରୁଛି, ଗୋପୀମାନେ କହୁଛନ୍ତି ଇଏ ହେଉଛି ଅଧର ସୁଦ୍ଧାରେ ଆମର ଅଧିକାର ଅଛି, ଆଉ କାହାର ଅଧିକାର ନାହିଁ, ଇଏ ବେଣୁ କାହିଁକି ଯାଇ ପାନ କରୁଛି ଅଧର ସୁଦ୍ଧାକୁ? ଏଇଭଳି ଭାବରେ ଗୋଟିଏ ଅଧ୍ୟାୟ ଦିଆଗଲା ବେଣୁ ଗୀତ, ସବୁ ବେଣୁ ବିରୁଦ୍ଧରେ ସବୁ ତାଙ୍କର ଚାଲିଲା ଆଲୋଚନା ଚାଲିଲା, ଏଭଳି ବେଣୁ କରିଛି, ଏଭଳି ବେଣୁ କରିଛି, ଏଭଳି ବେଣୁ କରିଛି, ଏଭଳି ଭାବରେ। ବଦନଂ ମଧୁରମ୍, ଭଗବାନଙ୍କର ବଦନ ମୁଖ କେତେ ସୁନ୍ଦର ଦେଖିବା ପାଇଁ। ନୟନଂ ମଧୁରମ୍, ଖାଲି ଜଣେ ନୟନକୁ ଦେଖିଦେଲେ ସେ ମୋହ ହେଇଯିବ। ନୟନଂ ମଧୁରମ୍ ହସିତଂ ମଧୁରମ୍, ଆଉ ହସିଦେଲେ ଭଗବାନ କଥା କ'ଣ କହିବା? ଗୋଟେ ସାଧାରଣତଃ ଭୌତିକ ଜାଗାରେ ଯଦି ଜଣେ ଝିଅଟେ, ଗୋଟେ ଝିଅ ପିଲାଟେ ଯଦି ପୁଅ ପିଲା ମଧ୍ୟ ହସିଦେଲା, ତାହେଲେ ସିଏ ମୋହିତ ହେଇଗଲା। ଏ ଭୌତିକ ଜଗତର କଥା, ଆଉ ଭଗବାନ ଯେ ସମସ୍ତ ସୌନ୍ଦର୍ଯ୍ୟର ମୂଳ, ସବୁକିଛି ସୌନ୍ଦର୍ଯ୍ୟ ତାଙ୍କଠାରୁ ଆସୁଛି। ଶ୍ରେୟ, ଶ୍ରେୟ କହିଲେ ସୌନ୍ଦର୍ଯ୍ୟ, ଭଗବାନର ସୌନ୍ଦର୍ଯ୍ୟ ରହିଛି ପୂର୍ଣ୍ଣ, ସୌନ୍ଦର୍ଯ୍ୟ ପୂର୍ଣ୍ଣ ଭଗବାନ ସୌନ୍ଦର୍ଯ୍ୟ। ଏଭଳି ଯେ ଭଗବାନ ନିଜେ ମଧ୍ୟ ଆକର୍ଷିତ ହେଇକି ଆସନ୍ତି, ଭଗବାନ ସୌନ୍ଦର୍ଯ୍ୟ ଏଭଳି ନିଜେ ଆକର୍ଷିତ ହେଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା? ଭଗବାନ ସୌନ୍ଦର୍ଯ୍ୟ ଜନ୍ମାତ୍ରି ଲୋପ ଏକଂ ସୁଯୋଗମ ମାୟା ବଳଂ ଦର୍ଶିତା ଗୁହିତମ ଭୀଷ୍ମାପନଂ ସୋସ୍ୟ ସର୍ବଗତି ପରଂ ପଦଂ ଭୂଷଣ ଭୂଷଣାଙ୍ଗମ୍। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଏହି ଶ୍ଳୋକଟି କହୁଛନ୍ତି, ଆମେ ଭଗବାନଙ୍କ ରୂପକୁ ଦେଖିବା ପାଇଁ ଆମର ଚକ୍ଷୁରେ ଶକ୍ତି ନାହିଁ। ଆମର ଚକ୍ଷୁ ହେଉଛି ପ୍ରାକୃତ ଶକ୍ତି, ପ୍ରାକୃତ ଚକ୍ଷୁ। ଭଗବାନ ହେଉଛନ୍ତି ଅପ୍ରାକୃତ ବସ୍ତୁ, ଅପ୍ରାକୃତ ବସ୍ତୁ ନୁହେଁ ପ୍ରାକୃତ ଗୋଚର। ଅପ୍ରାକୃତ ବସ୍ତୁକୁ ଆମେ ପ୍ରାକୃତ ବସ୍ତୁରେ ଜାଣିପାରିବା ନାହିଁ, କିନ୍ତୁ ଭଗବାନ କୃପା ମର୍ତ୍ତ୍ୟଲୀଳୋପୈକମ୍, ମର୍ତ୍ତ୍ୟବେଶୀମାନଙ୍କର ଦେଖିବା ପାଇଁ ଚକ୍ଷୁରେ ଦେଖିବା ଭଳି ଭଗବାନ ରୂପକୁ ଧାରଣ କରିଛନ୍ତି। ଜନ୍ମର୍ତ୍ତ୍ୟପରିଳୋପୈକମ୍ ସ୍ୱଯୋଗମ୍, ଯୋଗ ମାୟାରେ ଭଗବାନ ଆସୁଛନ୍ତି, ଅର୍ଚ୍ଚାବତାର ଯେଉଁ ଗ୍ରହଣ କରିଛନ୍ତି ଯୋଗ ମାୟାରେ ଗ୍ରହଣ କରିଛନ୍ତି, ବା ଅବତାର ଯେଉଁ ନେଉଛନ୍ତି ଭଗବାନ ଯୋଗ ମାୟାରେ ଆସୁଛନ୍ତି, ସେ ବହିରଙ୍ଗ ମାୟାରେ ଆସୁନାହାନ୍ତି। ଯୋଗ ମାୟାବଳମ୍ ଦର୍ଶୟିତା ଗୃହୀତମ୍, ଏଇଟାକୁ ସେ ଗ୍ରହଣ କରିଛନ୍ତି ଦେଖିବା ପାଇଁ, ତାଙ୍କ ରୂପକୁ ଦେଖିବା ପାଇଁ। ଏବଂ ଇଏ ରୂପ ଏତେ ସୁନ୍ଦର, ଭୀଷ୍ମାପନମ୍ ବିସ୍ମୟ ହୋଇଯାଉଛନ୍ତି। ଆମର ଗୋଟେ ରହିଛି, ଆମର କଥା ହେଉଛି ସାତଟି ଭୌତିକ ଜଗତରେ ସାତଟି ଆଶ୍ଚର୍ଯ୍ୟ ରହିଛି, ସାତଟି ଆଶ୍ଚର୍ଯ୍ୟ ରହିଛି, କ'ଣ କ'ଣ ସବୁ ରହିଛି ସେସବୁ କଥା ମୁଁ କହିପାରିବି ନାହିଁ, ବାହାର କରିଦେଲେ ନେଟ୍ରେ ବାହାରିଯିବ ବିସ୍ମା। କିନ୍ତୁ ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଆଶ୍ଚର୍ଯ୍ୟ କହିଲେ ନା, ଆଶ୍ଚର୍ଯ୍ୟ ପଦ୍ଧତି ପଶ୍ଚିତ ଚୈନଂ, ଆଶ୍ଚର୍ଯ୍ୟ ପଦ୍ଧତି ଆଶ୍ର ପଶ୍ଚିତ ତଥା ଚାରଣ୍ୟଂ, ଆଶ୍ଚର୍ଯ୍ୟ ଶୁଣନ୍ତି ଶୁଣିବା ଶୁତୁଆ ବି ନ ବେଦ ଚାହିଁବ କଶ୍ଚିତ। ଏ ପରମାର୍ଥିକ ବସ୍ତୁ, ଏ ଯେଉଁ ସ୍ପିରିଚୁଆଲ ବସ୍ତୁ, ଏ ଯେଉଁ ଏଭଳି ବସ୍ତୁ ରହିଛି, ଏଇଟାକୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। କିମ୍ବା ଆଶ୍ଚର୍ଯ୍ୟମ୍, ଏ ପ୍ରଶ୍ନଟି ପଚାରିଥିଲେ, ଯେଉଁ ମହାଭାରତରେ ଯେଉଁ ଧର୍ମବକ ଯେଉଁ ପ୍ରଶ୍ନ ପଚାରିଥିଲେ, ତା'ଦେହରୁ ଗୋଟିଏ ପ୍ରଶ୍ନ ଥିଲା କିମ୍ ଆଶ୍ଚର୍ଯ୍ୟମ୍, ଏବଂ ଯୁଧିଷ୍ଠିର ମହାରାଜ ସେ କଥା ଉତ୍ତର ଦେଇଥିଲେ, କ'ଣ ଆହନି ଆହନି ଭୂତାହନି ଗଛନ୍ତି ଜମାଳୟମ୍ ଶେଷ ସ୍ଥାବର ମିଛନ୍ତି କିମ୍ ଆଶ୍ଚର୍ଯ୍ୟ ମତ ପରମ। ଏଇଟାକୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ, ଜଣେ ମୃତ୍ୟୁବରଣ କଲେ ମନେ ପଡ଼ିବ ହଁ ରାମ ନାମ ସତ୍ୟ ହେ, କିନ୍ତୁ ବଞ୍ଚିଥିଲା ବେଳେ ନା କିଛି ନାହିଁ, ସୁଖେ ସୁଖାବସାନେ ତ୍ୱିଦମେବ ସାରମ୍, ଦୁଃଖାବସାନେ ତ୍ୱିଦମେବ ଜ୍ଞେୟମ୍, ଦେହାବସାନେ ତ୍ୱିଦମେବ ଜାପ୍ୟମ୍, ଗୋବିନ୍ଦ ଦାମୋଦର ମାଧବେଧି, ଗୋବିନ୍ଦ ଦାମୋଦର ମାଧବେଧି, ଗୋବିନ୍ଦ ଦାମୋଦର ମାଧବେଧି। ବିଲମଙ୍ଗଳ ଠାକୁର କହୁଛନ୍ତି, ଆମର ସୁଖ ସରିଗଲା, ସୁଖ ଦିନ ସରିଗଲା, ବର୍ତ୍ତମାନ କରୋନା ଆସିଗଲା ଆଉ ସୁଖ ନାହିଁ, କିନ୍ତୁ କିଛି ଅସୁବିଧା ନାହିଁ, ତ୍ୱିଦମେବ ସାରମ୍, ଇଏ ହେଉଛି ସାର ଜିନିଷ ଆମେ ଗ୍ରହଣ କରିବା। ଏବଂ ଦୁଃଖାବସ୍ଥାନ ଯେତେବେଳେ କରୋନା ଚାଲିଯିବ ସେତେବେଳେ ଦୁଃଖ ଅବସାନ ହୋଇଗଲେ ମଧ୍ୟ ତ୍ୱିଦମେବ ଜ୍ଞେୟମ୍, ସେଇ କେବଳ ଗୋଟିଏ ଜିନିଷ ଆମେ ଜାଣିବା ଜ୍ଞାନ, ଏଇଟା ଆମର ଗ୍ରହଣ କରିବା। ଆଉ ଦେହାବସାନ ଦେହ ଚାଲିଯିବ, ଦେହ ଚାଲିବ ମାନେ ତ୍ୱିଦମେବ ଜାପ, ଇଏ ଗୋଟେ ଜପ କରିବା, କ'ଣ ସେଇଟା ନା ଗୋବିନ୍ଦ ଦାମୋଦର ମାଧବ। ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ, ଗିହେ ବିଶ୍ୱାମୃତମେତ ଦେବ, ଗୋବିନ୍ଦ ଦାମୋଦର ମାଧବେଧି, ଗୋବିନ୍ଦ ଦାମୋଦର ମାଧବେଧି, ଗୋବିନ୍ଦ ଦାମ। ତେଣୁ ଭଗବାନଙ୍କର ସବୁକିଛି ମଧୁର, ସବୁକିଛି ମଧୁର। ତେଣୁ ଇଏ ଭଗବାନ ସେ ଲୀଳାକୁ ଗ୍ରହଣ କରିଛେ, ଏହି ରୂପକୁ ଧାରଣ କରିଥିଲେ, ଭୀଷ୍ମାପନଂ ସ୍ୱସ୍ୟ ପରମ ପଦଂ, ଭଗବାନଙ୍କର ସେ ଯେଉଁ ରୂପ ରହିଛି ସେ ଅନ୍ତିମ ସୌନ୍ଦର୍ଯ୍ୟ ରହିଛି, ତାଙ୍କ ସହିତ ସୌନ୍ଦର୍ଯ୍ୟରେ କେହି ସମାନ ହୋଇପାରିବେ ନାହିଁ। ଏବଂ ଭୂଷଣ ଭୂଷଣାଙ୍ଗମ୍, ଭଗବାନଙ୍କର ଯେଉଁ ଭୂଷଣ, ଭଗବାନଙ୍କ ଯେଉଁ ଶରୀରରେ ଯେଉଁ ଭୂଷଣ ସବୁ ଲାଗୁଛି, ଫୁଲମାଳଠୁ ଆରମ୍ଭ କରି ଯେତେ ଅଳଙ୍କାର ଯାହା ସବୁ ଲାଗିଲା, ବସ୍ତ୍ର ଇତ୍ୟାଦି ସବୁ ଭୂଷଣ ସବୁ ଲାଗିଲା, ସେଇଟା ଭଗବାନଙ୍କର ସୌନ୍ଦର୍ଯ୍ୟକୁ ବଢ଼ାଏ ନାହିଁ। ଅନ୍ୟ ପକ୍ଷରେ ଏ ଯେଉଁ ଅଳଙ୍କାର ସବୁ ଲାଗିଲା, ଏ ଅଳଙ୍କାର ମାନେ ଅଳଙ୍କୃତ ହେଲେ, ସାଧାରଣତଃ ପୁରୁଷ ଲୋକମାନେ ସ୍ତ୍ରୀ ଲୋକମାନେ ସମସ୍ତେ ଚାହାନ୍ତି ବହୁତ ସୁନ୍ଦର ଦେଖାହେବା ପାଇଁ, ବହୁତ ବିୟୁଟି ପାର୍ଲରକୁ ଯାଇକି କେତେ କ'ଣ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, ଏଭଳି ରହିଛି ତାଙ୍କର ସୁନ୍ଦର ରୂପକୁ ସେ ସୁନ୍ଦର କରିଦେବେ, ସିଏ ସୁନ୍ଦର ମାନେ କି ସୁନ୍ଦର, ସିଏ ଲିକ୍ୱିଡ଼ ବିୟୁଟି, ତେଣୁ ଯାହା ବି ହଉ କିନ୍ତୁ ଭଗବାନ ଯେଉଁ ରୂପ ରହିଛି, ଭଗବାନ ଯେଉଁ ରୂପ ରହିଛି, ଏ ଯେଉଁ ଭୂଷଣ ସବୁ ଲାଗୁଛି, ଭୂଷଣ ମାନେ ଭୂଷିତ ହେଇଯାଆନ୍ତି। ଭଗବାନଙ୍କ ଭୂଷଣ ଆମ ଭୂଷଣ ଭିତରେ ତଫାତ୍ ହେଉଛି। ଏଇଟା ଆମେ ଯଦି ଭୂଷଣ ନ ଲଗେଇବା ଆମ ମୁହଁ କେହି ଦେଖିବେ ନାହିଁ। ହଁ, ଯଦି ବିୟୁଟି ପାର୍ଲର ଯାଇକି ସେ ସବୁ ମୁହଁକୁ ସୁନ୍ଦର କରିକି ଆସୁଛନ୍ତି, ଯଦି କିଛି ଦିନ ପରେ ଫେଡ଼ ହେଇଯିବ, ଚାଲିଯିବ, ରହିବ ନାହିଁ, ଆରେ ଇଏ କ'ଣ ଏମିତି ଦେଖାଯାଉଛି। ଇଏ ଯେଉଁ ହେଉଛି କୃତ୍ରିମ ଆର୍ଟିଫିସିଆଲ ବିୟୁଟି। ହଁ, ତା ଦେହରେ ସବୁ ବ୍ୟସ୍ତ ହେଇକି ରହିଛନ୍ତି, ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ସେଇଥିରେ। କିଛି କ'ଣ ଆଡ଼ଭର୍ଟାଇଜମେଣ୍ଟ, କିଛି କ'ଣ ହେଉଛି ଭୌତିକ ଜଗତରେ କ'ଣ ଦେଖିବା, ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ କଥା, ପାଶ୍ଚାତ୍ୟ ଜଗତ ଦେଖିବ କେତେ ଜିନିଷ ରହିଛି। ଶରୀର ସୌନ୍ଦର୍ଯ୍ୟ ପାଇଁ ମଲ୍ ରହିଛି, ବିରାଟ ବିରାଟ ମଲ୍ ରହିଛି, ବିଭିନ୍ନ ଭେରାଇଟି ସବୁ ରହିଛି। ଆଜିକାଲି ଇଣ୍ଡିଆରେ ମଧ୍ୟ ଆସିଗଲାଣି, କିନ୍ତୁ ଆତ୍ମା ପାଇଁ କିଛି ନାହିଁ, ନଥିଙ୍ଗ ଜିରୋ। ଆତ୍ମା ସମ୍ବନ୍ଧ କିଛି ନାହିଁ, ନଥିଙ୍ଗ। ଭାରତବର୍ଷରେ ମିଳିବ ସବୁଠାରେ ଆତ୍ମା ସମ୍ବନ୍ଧୀୟ ଜିନିଷ, ବହୁତ ଜିନିଷ ମିଳିବ। ହଁ, ଜପ ବ୍ୟାଗ ମିଳିବ, ସବୁ ଜିନିଷ। ଆମେ ଟ୍ରେନ୍ରେ ଗଲାବେଳେ ଆମର ମଝିରେ ମଝିରେ ଏଠି ଅନୁଭବ ଆସେ, ଭୁବନେଶ୍ୱରରୁ ସମ୍ବଲପୁର, ହଁ, ଘଣ୍ଟା ଘଣ୍ଟା ଧରି ବସିଥିବୁ ଟ୍ରେନ୍ରେ, ଭୋକ ହେଉଥିବ, ଖାଇବାକୁ ନଥିବ, କ'ଣ ସବୁ ନା ଆମର ଖାଦ୍ୟ ଜିନିଷ ସିଏ ନୁହଁ। ହଁ, ଅନ୍ୟମାନେ ସେଇଟା ଖାଇବେ, ଆମ ପାଇଁ ଆମେ ରହିବୁ, ଉପବାସ ରହିବୁ, ଆମ କିଛି ନାହିଁ ଖାଦ୍ୟ ଜିନିଷ ଆମ ପାଇଁ। ଭୌତିକ ଏ ଭାରତବର୍ଷର କଥା, ଓଡ଼ିଶା ଦେଶର କଥା, ଆଉ ପାଶ୍ଚାତ୍ୟ ଜଗତ କଥା କ'ଣ କହିବା। ତେଣୁ ଭଗବାନଙ୍କର ଯେଉଁ ରୂପ ରହିଛି, ସବୁବେଳେ ଏହିଭଳି ଭାବରେ ଭଗବାନଙ୍କର ସବୁକିଛି ମଧ୍ୱା ଗିରା ଋତୁ ଧିଅ, ହୃଦୟ ଧିଅ, ତାଙ୍କର ବୁଦ୍ଧିକୁ ସେ ହରଣ କରି ନେଇଛନ୍ତି। ଆଉ ବୁଦ୍ଧି ଥିଲେ ସିନା ସେ ବୁଦ୍ଧିରେ ଚିନ୍ତା କରିବେ, ସେ ଭଗବାନ ସେ ସବୁଠାରୁ ପ୍ରକାଶିତ। ସେ ଆମକୁ ସମ ଯେଉଁ ପ୍ରଥମେ କହିଲେ ଜ୍ଞାନ ଯେଉଁ ଦେଲେ ନା, ପ୍ରଥମେ ନଅଟି ଶ୍ଳୋକରେ 29-37 ଶ୍ଳୋକରେ ଭଗବାନ ଯେଉଁ ପ୍ରଥମେ ଜ୍ଞାନ ଉପଦେଶ ଦେଲେ, ତାପରେ ସେ କଥା କହିଲେ। ତେଣୁ ସେ କହୁଛନ୍ତି ଆମର କେଉଁ ବୁଦ୍ଧି ଅଛି ଯେ ଆମେ ଚିନ୍ତା କରିବୁ, ଜ୍ଞାନ ଉପଦେଶ ଗ୍ରହଣ କରିବୁ। ଉତ ଧିଅ କଥଂ ତଂ ବିସ୍ମରାମ, ହେ ହେ ଶବ୍ଦ କହିଦେଲେ, ହେ କେମିତି ତାଙ୍କୁ ସ୍ମରଣ ବିସ୍ମରଣ କରିବୁ, ତାଙ୍କୁ ବିସ୍ମରଣ କେମିତି ହେବ ଆମର, ହେ ଓହେ ବୈଷ୍ଣବ ଠାକୁର। ହଁ, ତେଣୁ ଏଠି କହୁଛନ୍ତି ସ୍ମରାମ ହେ ନନୁ ତେଷୁ ଦୃଷ୍ଟି ମକୃତ୍ୱା ବୁଦ୍ଧ୍ୟା ମନେ ମନେ ଅନ୍ୟତ୍ର ନୀତ୍ୱା ସର୍ବଂ ତଦିୟଂ ବିସ୍ମତାସୁ ବିସ୍ମୃତ୍ୟାମ। ଯଦି ଉଦ୍ଧବ କହିବେ ଠିକ୍ ଅଛି, ତୁମେ ଯଦି ଭୁଲି ପାରୁନା ତାହେଲେ ଦୃଷ୍ଟିକୁ ସେଠୁ ହଟେଇ ନିଅ, ଶୈଳ ପାଖରେ ଯଦି ତୁମର କୃଷ୍ଣଙ୍କର ସ୍ମରଣ ଅଛି, ଶୈଳରୁ ମନକୁ ହଟେଇ ନିଅ, ଦୃଷ୍ଟିକୁ ବୁଦ୍ଧି ଏବଂ ମନକୁ ସବୁ ହଟେଇ ନିଅ, ଅନ୍ୟତ୍ର ନୀତ୍ୱା ସର୍ବଂ ତଦିୟଂ ବିସ୍ମୃତାସୁ, ସବୁକୁ ଭୁଲି ଯାଅ, କିଛି ଅସୁବିଧା ନାହିଁ। ଯଦି କହିବେ ସନାତନ ଗୋସ୍ୱାମୀ କହୁଛନ୍ତି ଭାଷାରେ ତତ୍ର ଆହୁ, ତେଣୁକରି ଏଇଟା କହୁଛନ୍ତି ଗୋପୀମାନେ ଚିନ୍ତା କରିଦେବେ, ଉଦ୍ଧବ ଏଗୁଡ଼ା କହିବେ, ତେଣୁ ଏ ଶ୍ଳୋକଟି କହିଲେ କ'ଣ କହିଲେ, ଦେହ ଚେଷ୍ଟୋ, ଯେଉଁ ଭଗବାନ ଯେଉଁ ଶରୀର ରୂପ ରହିଛି, ଦେହ ତାଙ୍କ ରହିଛି ଶରୀର, ଦେହ ଏ ଶରୀର, ଶରୀର ତ ମାନେ ଭୁଲି ହେବନି ଆଉ। ତାପରେ ମାଧୁଆ ଶବ୍ଦ ତୁ ଅର୍ଥତଶ୍ଚ, ଯେଉଁ କଥା କହୁଛନ୍ତି, ଶରୀର ମନ ବାକ୍ୟ ତିନୋଟି ଜିନିଷ ରହିଛି ନା, ବାକ୍ୟ ଦ୍ୱାରା ଯେଉଁ ମାଧୁଆ ବହୁତ ମଧୁର କଥା, ମଧୁ ଯେମିତି ମିଠା ସେଇଭଳି ଭାବେ ମିଠା ସିଏ, ମାଧୁଆ ଶବ୍ଦ ତୁ, ଖାଲି ଯେଉଁ ଶବ୍ଦ ଜଣେ ଯଦି ଶୁଣିଥିବ ସିଏ ତ ସେଇଥିରେ ଆକର୍ଷିତ ହେଇଯିବ, ତାର ଅର୍ଥ ବୁଝିଲେ ଆହୁରି ବଡ଼ କଥା। ଯାହା କହିବେ ଭଗବାନ ଯେଉଁ କଥା କହିବେ ତାକୁ ସମସ୍ତେ ବୁଝିପାରିବେ ନା କ'ଣ। ସନାତନ ଗୋସ୍ୱାମୀ ଚାରି କୁମାର ଯେଉଁ ଯାଇଥିଲେ ବୈକୁଣ୍ଠ ଲୋକରେ, ତୃତୀୟ ସ୍କନ୍ଧରେ ଆମେ ଶୁଣୁଛେ, 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧ 13-19 ଏ 7ଟି ଅଧ୍ୟାୟରେ ଭଗବାନ ବାରହଦେବଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ତା ଦେହରେ ଏଇ ଚାରି କୁମାରଙ୍କ କଥା କୁହାଯାଇଛି, ବୈକୁଣ୍ଠ ଲୋକ ଯାଇଥିଲେ, ଭଗବାନ ଆସି ଯଦି ପହଞ୍ଚିଗଲେ 15 ଅଧ୍ୟାୟରେ ତାଙ୍କର କଥା ସବୁ କହିଛି। ଇଏ ଜ୍ଞାନ ଅବତାର, ଭଗବାନ ଜ୍ଞାନ ଶକ୍ତିର ଅବତାର, କିନ୍ତୁ ସେ ବୁଝିପାରୁନାହାନ୍ତି ଭଗବାନ ମୋ ଉପରେ ପ୍ରୀତ ହେଇଛନ୍ତି ନା କ୍ରୋଧ କରୁଛନ୍ତି, ବୁଝିପାରିଲେ ନାହିଁ ଭଗବାନ କଥାକୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଶବ୍ଦ ଯଦି ଶୁଣିଦେଲେ ଜଣେ, ଆଉ କ'ଣ ଏଇ ଯେଉଁ ଆମେ ଭୌତିକ ଜାଗତରେ ମୁକେଶ, ମହମ୍ମଦ ରଫି ଗୀତ ବୋଲୁଛନ୍ତି, କେତେ କେତେ ପ୍ରାଇସ୍ ସବୁ ପାଇଛନ୍ତି, ଏ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି, ଗୀତ ସବୁ ଶୁଣୁଛନ୍ତି। ଆମେ ଯଦି ଏ ଧାରାକୁ ଆସିନଥିଲୁ ଆମେ ସେଇ ଗୀତ ଶୁଣିଥାନ୍ତୁ, ଏତେ ସବୁ ରହିଛି। କାହା ଦେଲେ ତେବେ କେତେ କମ୍ପିଟିସନ କେତେ କ'ଣ କେତେ କ'ଣ ସବୁ ପିଲାମାନେ ଯଦି ମନେ ରଖିଦେଲେ ତାଙ୍କ ସେମାନେ ଯଦି ଜାଣିନାହାନ୍ତି ସେମାନେ ସବୁ ନରକକୁ ଯାଉଛନ୍ତି ବୋଲି ଏସବୁ ଶୁଣିକିରି, କିନ୍ତୁ ସେମାନେ ମାୟାର ବୈଭବ, ସେମାନେ ପୁରସ୍କୃତ ହେଉଛନ୍ତି, ସେମାନେ ଭାବୁଛନ୍ତି ଆମେ ବହୁତ ବଢ଼ିଆ କଲୁ, ଆହୁରି ମନେ ରଖିବୁ, ଆହୁରି କେତେ ମନେ ରଖିବୁ ସବୁ କେତେ କ'ଣ ସବୁ ଆ କ'ଣ ସେଇଟା କୁହନ୍ତି ଯେଉଁ ରହିଛି ଗୀତ ଅନ୍ତାକ୍ଷରୀ ଫିଲ୍ମ ଗୀତରେ ସବୁ ଚାଲିଛି କେତେ କ'ଣ ମାୟାର ବୈଭବ। ତେଣୁ ଶବ୍ଦ ତୁ ଅର୍ଥ ତୋଷ, ଏହି ଶବ୍ଦ ଭଗବାନ ଏଇ ମହମ୍ମଦ ରଫି ଲତା ମଙ୍ଗେସ୍କର ଯେଉଁ ବୋଲିଲେ କେତେ ତାକୁ ସବୁ ପାଉଛନ୍ତି, ପ୍ରଶଂସା ପାଉଛନ୍ତି, କେତେ ସାରା ପୃଥିବୀରେ ତାଙ୍କ ଗୀତ ଚାଲିଛି ଦେଖନ୍ତୁ। ଆଉ ଭଗବାନଙ୍କର ସ୍ୱର କଥା କ'ଣ କହିବା, ଭଗବାନ ତ୍ରିଜଗତରେ ସମସ୍ତେ ମୋହିତ ହୋଇଯାଆନ୍ତି ଭଗବାନଙ୍କ ସ୍ୱର ଶୁଣିକିରି। ତ୍ରିଜଗତରେ ଶବ୍ଦ ତ ଅର୍ଥ ତୋଷ, ଶବ୍ଦ ରହିଛି ପୁଣି ଅର୍ଥ ମଧ୍ୟ ରହିଛି, ଅର୍ଥ ଶୁଣିଲେ ଆଉ କେତେ ଆନନ୍ଦ ନ ହେବ। ଆମେ ଯେତେବେଳେ କଥା କହୁଛେ ଭାଗବତମ ଶ୍ଳୋକଟି ପଢ଼ିଦେଉଛେ କିଛି ବୁଝିପାରୁନାହାନ୍ତି, କିନ୍ତୁ ଯେତେବେଳେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାର ଅର୍ଥ କରୁଛନ୍ତି କେତେ ଆନନ୍ଦ ଲାଗୁଛି। ଅନେକ ଆଚାର୍ଯ୍ୟ ଅନେକ ପ୍ରକାର ଅର୍ଥ କରିଛନ୍ତି, ଏସବୁ ରହିଛି କେତେ ତା ଦେହରେ କେତେ ମର୍ମ ରହିଛି, କେତେ ଅର୍ଥ ରହିଛି, ଶବ୍ଦାର୍ଥ କେତେ ପ୍ରକାର। ଅନେକ ଆଚାର୍ଯ୍ୟ ଅନେକ କରିଦେଲେ ଯେ ସରିଗଲା ଭଗବାନଙ୍କ ଭାଗବତର ଅର୍ଥ ସରିଗଲା, ଆଉ ନାହିଁ ନା, କେତେ ଆହୁରି ଭବିଷ୍ୟତରେ ଆସିବେ, ବହୁତ ଆସିବେ, ବହୁତ ଭକ୍ତ ଆସିବେ, ସେସବୁ ରଚନା କରିବେ, ଟୀକା ଦେବେ, ଏହିଭଳି ଭାବରେ ଚାଲିବ, ସରିବ ନାହିଁ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି, ଶେଷ ହେବ ନାହିଁ। ଏବଂ ତ୍ରିଧା ଭଗବାନ ଦେହ ଚେଷ୍ଟା ଶବ୍ଦ ଶବ୍ଦ ଏବଂ ତାର ଅର୍ଥ ତିନି ପ୍ରକାର ରହିଛି। କଥଂ ବା କେନ ଉପାୟନ ବିଶ୍ୱରାମ, ଆମକୁ ଟିକେ ଉପାୟ ବତାନ୍ତୁ ହେ ଉଦ୍ଧବ, ଉଦ୍ଧବ ନା ହେ ତମେ ଆମକୁ କହିଲ କେମିତି ଉପାୟ ବତେଇଲ ଟିକେ, ଆମେ କେମିତି ଭୁଲିଯିବୁ ତାଙ୍କୁ। ତାଙ୍କର ଯେଉଁ ଶରୀର ରହିଛି, ସୁନ୍ଦର ଶରୀର ରହିଛି, ତାଙ୍କର ଚାଲି, ତାଙ୍କର କଥା, ସେ କଥାର ଅର୍ଥ, ଏସବୁ କେମିତି ଆମେ ଭୁଲିବୁ ଟିକେ ଆମକୁ ଯେଉଁ ବତେଇବ ତ। ବିସ୍ମର ଅପିତୁ କଥମପି ବିସ୍ମର ତୁ ନୈବ ଶକ୍ନୁମ, କେବେ ହେଲେ ସେଇଟାକୁ ଭୁଲିପାରିବୁ ନାହିଁ, ନ ଶକ୍ନୁମ ଆମର ଶକ୍ନୁମ, ଆମେ କେବେ ହେଲେ ମନେ ପକେଇ ପାରିବୁ ନାହିଁ, ଆମେ ନ କ'ଣ ସ୍ମରାମି ଶକ୍ନୁମ, କିନ୍ତୁ ନ ବିସ୍ମରାମି ଶକ୍ନୁମ, ବିସ୍ମରାମ ମହେ ଶକ୍ନୁମ। ତେଣୁ ଆ ପୂର୍ବରୁ ଥିଲା ଶୀର୍ଷକଟି ନା ଶକ୍ନୁମ, ପାଦ କେହି ତା। ତେଣୁ ଏହିଭଳି ଭାବରେ କଥା ସବୁ ରହିଛି, ଆମର ସମୟ ହୋଇଗଲା, କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଭୋପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅମ୍ବେଦକର ଭକ୍ତ କି, ଜୟ ଘୋର ପ୍ରମାନନ୍ଦେ। ଦର୍ଶକ ବୃନ୍ଦଙ୍କୁ ଦର୍ଶନ ଜୟ କରିବା, ଦର୍ଶନ ଦର୍ଶକ ନା କେହି ନାହାନ୍ତି।